भगवते वासुदेवाय। श्रीमद्भागवतम दशम स्कंद 24 अध्याय रामायण श्रवण करथले किभली गोवर्धन पूजा कृष्ण प्रवर्तन करछन्दि, इंद्र दर्प को विनाश करछन्दि, कालरूपी भगवान कृष्ण, एवं मुख्य उद्देश्य थिला गो ब्राह्मण एवं गिरिराज पूजा, एवं सात दिन धरी ब्रजवासी मानक संगरे जे ब्रजवासी माने सर्वदा गृह कार्य व्यस्त रुहन्ति, दैनिक कर्म बा नित्य कर्म से बहुत व्यस्त रुहन्ति, जदिओ से कृष्णगत प्राण किंतु कृष्णंकर रूप माधुरी कृष्णंकर माधुर्य को समान निरंतर आस्वादन करि परिबे। जदिओ विपद गुटे थिला जेमती गोवर्धन पर्वत कृष्ण धारण करी दंडेमान हेचंती, प्रचुर वर्षा होचे, वज्रपात होचे, किंतु ब्रजवासी मानन किछ विपद लागुनथला। ब्रजवासी मैंने केवल कृष्णंकर रूप माधुर्य को आस्वादन करते, यही सुख दवापाई कृष्णंकर जो लीला गतकाल मन श्रवण करते कि भगवान कृष्ण ब्रजवासी मान कहते तुम्हें सुंदर वस्त्र अलंकार सब परिधान कर, भोजन कर, ब्राह्मण मान को गाभी को भोजन दि, तार परिक्रमा कर। एवं ब्रजवासी मैंने विशेषकर नंद महाराज समस्त कृष्णंकर ए प्रस्ताव रे बहुत खुशी हेले, कहीं कृष्ण शेषे कहले ये ब्राह्मणंकर गाभींकर एवं मोर प्रिय। भक्तर जो जीवन कर्मी ज्ञानी जोगी ताठार भक्तर जीवन हूँ पृथक, यही भक्त आत्मसुख यही प्राप्त हुए, प्रकृत सुख भक्त यही प्राप्त हुए जेहेतु से भगवान सुखटा देखे, सी जेहेतु भगवान अंश से भगवान सुख न देखले केमती सुख प्राप्त हो। ये गोटे सरल दर्शन, सरल फिलोसफीटा जीवा को ग्रहण करेतु इंद्रिय तार मन सब विश्वास शक्त सी भाव मन को जहाँ भल लगला, इंद्रिय को जहाँ भल लगला सीटा हूँ सुख, जहाँ मन को भल लगे, जहाँ इंद्रिय को भल लगे, जहाँ निजर विचार भल लगे सीटा हूँ मोर भल। आईटा केत रिय मान जो सुखटा जो विचारटा सरी इंद्रिय मान जो सुखटा बा इंद्रिय मान जो प्रवणताटा के बड़ केतदिन ये जीवा भोजन कले सन्तुष्ट हम कह केवे जीवा सन्तुष्ट हम के गोटे गोटे इंद्रिय को तुम विचार कर, गोटे गोटे इंद्रिय के भोग शक्ति रही तुम्हें केत भेर खाया देव जीवा को सी कहीदेव ना मोर अधिका हो गला मोर आ दरकार नहीं मैं खाइबी ना के कह कौन स्वाद आस्वादन कर कौन से आस्वादन कर गोटे छा रस भितर गोटे रस आस्वादन करते प्रवणता रही से रसर नूतन भूमि चाहिए मीठा खाऊ ना ये मीठाटा एमती है आउ गए मीठा मोर दरकार तर गोटे इंद्रियर भोग शक्ति के ज्ञानेन्द्रिय रही चक्षु कर्ण नासिका जिह्वा ये ज्ञानेन्द्रिय मान के बड़ शक्ति रही से लिखला ना जीव फेले विश्वास आगे तार जिह्वा अति तापरे से जिह्वा कथा कहले केते प्रबल रही इंद्रिय मानकर ये इंद्रिय मान को लेकिन गोटे जीव से शरीर धारण कर संतुष्ट कर गोटे इंद्र को संतुष्ट कर कोटी जन्म से आ भगवान सुख छाड़ दिव सी जो सुख खोजुच कौन सुख खोज क्यों सुखटा खोजुच प्रहलाद महाराज लिखले भागवतर ना गेहपति जथा लुनंदी लुनंदी बहु सपत्ना गेहपति जथा लुनंदी जमी गोटे स्वामी स्वामी गोटे स्त्री बहुत बहुत पत्नी अच्छा ସେମାନଙ୍କର ଯେଉଁ ବିଭିନ୍ନ ପ୍ରକାର ଦାବି, ବିଭିନ୍ନ ପ୍ରକାର ଡିମାଣ୍ଡ ଯେଉଁଟାକୁ, ସେଟାକୁ ଫୁଲଫିଲ୍ କରିବା ପାଇଁ ଯାଇ ସ୍ୱାମୀର ଯେଉଁ ଅବସ୍ଥା ଇନ୍ଦ୍ରିୟମାନଙ୍କର ଭୋଗବୁଦ୍ଧି ବା ଇନ୍ଦ୍ରିୟମାନଙ୍କର ଭୋଗପ୍ରବଣତାରେ ଗୋଟେ ଜୀବର ଅବସ୍ଥା ହେଉଛି ସେୟା, ସେ ଅଜ୍ଞାନର ଅଛି ବୋଲି ସେ ବୁଝିପାରୁନି। ଯେମିତି ଭୋକ ଲାଗୁଛି, ଭୋକ ଲାଗିଲା ମାନେ କ'ଣ, କାହାର ଡିମାଣ୍ଡ ବଢ଼ିଲା, ଜିଭା ଆଉ ତାର ମୋର ଆମର ଦରକାର, ଚୋରି କର, କେଉଁଠି କ'ଣ, କେଉଁ ହୋଟେଲକୁ ଯାଅ, କେମିତି ରୋଷେଇ ହୁଅ, କ'ଣ ସେ ଖାଇବାର ଅଛି, ତାକୁ ତା ଡିମାଣ୍ଡ ଫୁଲଫିଲ୍ ହେଇଗଲା। ତାପରେ ଜିଭାର କାମ ସରିଗଲା, ତାପରେ ନିଦ୍ରା ଆସିବ, ସାଙ୍ଗେ ସାଙ୍ଗେ ତାର ଡିମାଣ୍ଡ ଆସିବ, ତାପରେ କର୍ମ କରିବା ପାଇଁ ଇଚ୍ଛା ହବ, ତାପରେ ଭୋଗ ଶକ୍ତି ଆସିବ ସମସ୍ତଙ୍କର। ଏମିତି ନାହିଁ ଯେ ଗୋଟିଏ ଦିନ ଜୀବନରେ କେବେ ନାହିଁ ଯେଉଁଦିନ ଇନ୍ଦ୍ରିୟମାନେ କହୁଛନ୍ତି ଠିକ ଅଛି ଆମର ଆଜି କିଛି ଡିମାଣ୍ଡ ନାହିଁ, କେବେ କହିବେନି। ତାଙ୍କର ସବୁବେଳେ କିଛି ଦରକାର, ଚକ୍ଷୁର କିଛି ଦେଖିବା ଦରକାର, କାନର କିଛି ଶୁଣିବା ଦରକାର, ଜିଭାର କିଛି ଭୋଜନ ଦରକାର, କେବେ ଜିଭା ନାସିକାର କିଛି ଆଘ୍ରାଣ ଜିନିଷ ଦରକାର, ଜିଭ କେବେ ଇନ୍ଦ୍ରିୟମାନଙ୍କର ଡିମାଣ୍ଡକୁ ବା ଦାବିକୁ ପୂର୍ଣ୍ଣ କରିବ ପାରିବନି। ଏ ଜଡ଼ରସ, ଏ ଜଡ଼ରସର କ'ଣ ଶକ୍ତି ରହିଛି ଏ ଇନ୍ଦ୍ରିୟମାନଙ୍କର ଅଭାବକୁ ପୂରଣ କରିବ, କେବେ କରିପାରିବନି, କେବେ ପୂରଣ କରିପାରିବ। ଏଟା ଗୋଟେ ମିଥ୍ୟା, ଗୋଟେ ଜୀବନଟା ଗୋଟେ ଏଇ ତାକୁ ଦୂରକୁ ନେଇଯା, ଏଇଟା ହେଉଛି ଗୋଟେ ମିଥ୍ୟା ଜୀବନର ଗୋଟେ ଅଭିନିବେଶ। ସେଥିପାଇଁ ସେ ଲେଖିଥିଲେ ନା ଭାଗବତରେ, ନ ଜାଣତୁ କାମ କାମନା ଉପଭୋଗୀ ନା ସାମ୍ୟତି, ଭୋଗ ଦ୍ୱାରା କେବେ କାମନାକୁ ନିର୍ବାପିତ କରିହବନି। ଇନ୍ଦ୍ରିୟମାନଙ୍କୁ ଯେଉଁ ଭୋଗୀ ଦେଲେ, ଯେ ଭୋଜନ କରିଦେଲେ, ଯେ ଆମ ଭୋଜନ କର, ଯେକୌଣସି ପ୍ରକାର ଇନ୍ଦ୍ରିୟ ଭୋଗରେ କେବେ କାମନା ନିର୍ବାପିତ ହବନି। ତେଣୁ ଏଇଭଳି ଯେଉଁମାନେ ବ୍ରଜବାସୀମାନଙ୍କର ବା ଭକ୍ତି, ଭକ୍ତି ପଥ କ'ଣ, ଭକ୍ତି ପଥର ଯେଉଁ ପ୍ରିନ୍ସିପଲ ଗୁଡ଼ିକ, ଶୁଦ୍ଧ ଭକ୍ତିର ପ୍ରିନ୍ସିପଲ ଏ ଭାଗବତରେ ରହିଲେ, ଆଚାର୍ଯ୍ୟ ପରମ୍ପରା ଆସିଲେ। ଏଠି ଅନୁଷ୍ଠାନ ବହୁତ ବହୁତ କିଛି କରିବାକୁ ଜୀବନରେ ପଡ଼ିବ, କିନ୍ତୁ ଗୋଟିଏ ଜିନିଷ ପାଇଁ, କୃଷ୍ଣଙ୍କର ସୁଖ ପାଇଁ, ଏତିକି। ତ୍ରିଲୋକ ଧରିବାର, ମାଳି ଜପ କରିବାର, ତୁଳସୀ ମାଳା ଧାରଣ କରିବାର, ଭାଗବତ ପଢ଼ିବାର, ପ୍ରବଚନ ଦେବାର, ଯାହା ତୁମେ କରିବାର ଲକ୍ଷ୍ୟ ଗୋଟେ, ସେ ଲକ୍ଷ୍ୟ ସ୍ଥଳରେ ଆମେ ପହଞ୍ଚି ପାରୁନେ ମାନେ ଆମେ ପଥଭ୍ରଷ୍ଟ ହଉଛେ, ପଥଭ୍ରଷ୍ଟ ହେଇଗଲେ ଠିକ ରାସ୍ତା। ଆମର ଲକ୍ଷ୍ୟଟା କ'ଣ, କାହିଁକି ଆମେ ଏଇଟା କରୁଛ, ଜଣେ ପ୍ରଶ୍ନ କରିବ, କାହିଁକି ତୁମେ ଜପ କରୁଛ, କାହିଁକି ଜପ କରୁଛ, କୃଷ୍ଣଙ୍କୁ ଖୁସି କରିବା ପାଇଁ ଲକ୍ଷ୍ୟ ହଉଛି ଏଇଟା, ଆଉ ଅଲଗା ଉଦ୍ଦେଶ୍ୟରେ ନୁହେଁ। ଯୋଗୀ କାହିଁକି ଯୋଗ କରୁଛି, କାହିଁ ଯୋଗ କରୁଛି, ଭଗବାନ ଖୁସି କରିବା ପାଇଁ, ତାର ସେଥି ଲାଭ କରିବ ସଂସାର, ସମସ୍ତଙ୍କର ନିଜର କିଛି ଅଛି। ଆମ ଭକ୍ତ ସେମିତି କାହିଁ, ଭକ୍ତ କ'ଣ ଚାହୁଁଛି, ଭକ୍ତର ଲକ୍ଷ୍ୟଟା ସେଇଟା ସେ ଜାଣିବା ଦରକାର। ସେ ଗୋଟିଏ ପଏଣ୍ଟକୁ ମିସ୍ କଲେ ଅସୁବିଧା ହେଇଯିବ। ସବୁ ଆମେ ଜୀବନରେ ଯାହା କିଛି କରୁଛେ, ଭକ୍ତମାନଙ୍କୁ ଲେଖିଲେ ନା ସେଇଟା, ତବ ସୁଖ ନିଜ ସୁଖ ଲାଗି କିଛି ନାହିଁ କରି ଆର୍ ଭକତି ବିନୋଦ ବୋଲେ ତବ ସୁଖ ସାର। ଗୋଟିଏ ଜୀବନ ଜିନିଷକୁ ଧରିବା କେତେ, ଯଦି କୃଷ୍ଣ କୃପା କରିବେ କାହାକୁ, ସେ ଗୋଟେ ଜନ୍ମରେ ବୁଝିପାରିବ ନା, କେତେ ଜନ୍ମ ବି ଲାଗିଯିବ। ନିଜ ସୁଖ ଲାଗି କିଛି ନାହିଁ କରି ଆର୍ ଭକତି ବିନୋଦ ବୋଲେ ତବ ସୁଖ। କାହିଁକି ନନ୍ଦ ମହାରାଜ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ, ଗୋଟେ କର୍ମବାଦର ମତକୁ ସ୍ଥାପନ କଲେ, ସାଂଖ୍ୟର ମତକୁ ସ୍ଥାପନ କଲେ, ନିରୀଶ୍ୱର ସାଂଖ୍ୟ ମତକୁ ସ୍ଥାପନ କଲେ, କିଏ କୃଷ୍ଣ, ଇନ୍ଦ୍ରଙ୍କୁ ଉଡ଼େଇ ଦେଲେ ପୁରା, କର୍ମବାଦକୁ ସ୍ଥାପନ କଲେ, ଏ ନିରୀଶ୍ୱର ସାଂଖ୍ୟ ମତକୁ ସ୍ଥାପନ କଲେ, ଏଟା ତାଙ୍କର ଉଦ୍ଦେଶ୍ୟ ନୁହେଁ। ୟା ଉପରେ ତ ନନ୍ଦ ମହାରାଜ କିଛି ପ୍ରଶ୍ନ ପଚାରିପାରିଥାନ୍ତେ ନା, ନା କିଛି ପଚାରିବାର ଆବଶ୍ୟକ ନାହିଁ ନନ୍ଦ ମହାରାଜଙ୍କ ପାଇଁ। ଯେତେବେଳେ କୃଷ୍ଣ ସୁଖ କଥା ଆସିଲା, ଆଉ ଏଇ କଥାଟା ଯେତେବେଳେ ଆସୁଛି ଆଉ ସବୁ କଟିଯିବ। ଆମର ଯେତେ ପ୍ରକାର ଟ୍ରେନିଂ, କ'ଣ କୁହାଯିବ, ଯେତେ ପ୍ରକାର ଆମେ ସୁଶୃଙ୍ଖଳା ଶିଖୁଛେ, ଯେତେ କଥା ଶ୍ରବଣ କରୁଛେ, ସବୁର ଲକ୍ଷ୍ୟ କ'ଣ, ଆମେ ଯେମିତି ଗୋଟେ ବହୁତ କିଛି ପଢ଼ିବା, ବହୁତ କିଛି ଶୁଣିବା, ବହୁତ କିଛି କହିବା, ତାପରେ ଆମେ ଗୋଟେ ବହୁତ ଗୋଟେ ପଣ୍ଡିତ ହେଇଗଲେ ନାହିଁ, ସେ ପଣ୍ଡିତ ଆମର କ'ଣ ଲକ୍ଷ୍ୟଟା କ'ଣ, ପଣ୍ଡିତ ହେଲା ପରେ କ'ଣ କୃଷ୍ଣଙ୍କୁ ଆମେ ପାଇପାରିବା, ଆମେ କ'ଣ କେମିତି ପାଇଁ ଭକ୍ତ ହେଇଛି ସେଇଟା ବୁଝିବା ଦରକାର। ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଅଛି, ଯାହାକୁ ଇଂଲିଶରେ ଅଲ୍ଟିମେଟ୍ ଗୋଲ୍ କୁହନ୍ତି, ଆଚିଭମେଣ୍ଟ କୁହନ୍ତି, ମୋତେ ସେଠି ପହଞ୍ଚିବାକୁ ପଡ଼ିବ। ଭଗବାନଙ୍କୁ ପାଇବାର ଯେଉଁ ରାସ୍ତାଟା, ସେଟା ଆଚାର୍ଯ୍ୟମାନେ ଦେଇଛନ୍ତି, ସେଟା ଆମକୁ ସେଇ ପଥରେ ଯିବାକୁ ପଡ଼ିବ। କିଏ 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 ଗୃହସ୍ଥ ହେଇଛି, କିଏ ବ୍ରହ୍ମଚାରୀ ହେଇଛି, ଠିକ ଅଛି, ତୁମେ ଯେଉଁ ଯେଉଁ ସ୍ଥିତିରେ ରହୁଛ ରୁହ, କିନ୍ତୁ ତୁମ ସମସ୍ତଙ୍କୁ ଗୋଟିଏ ଗୋଟେ ଗାଡ଼ି କିଣା ହବ, ମାରୁତି କମ୍ପାନୀ ଗୋଟେ ଗାଡ଼ି କିଣିବ, ଗୋଟେ ବ୍ରହ୍ମଚାରୀ କିଣ, ଗୃହସ୍ଥ କିଣ, ବାନପ୍ରସ୍ଥ କିଣ, ସନ୍ନ୍ୟାସୀ କିଣ, ଚଲେଇଲା ସିଷ୍ଟମଟା କେମିତିକା, ସ୍ତ୍ରୀଟେ ଚଲଉ, ପୁରୁଷଟେ ଚଲଉ, ବ୍ରାହ୍ମଣ ଚଲଉ, ଶୂଦ୍ର ଚଲଉ, ତା ସିଷ୍ଟମଟା ତା ଦେହରେ ରହିଛି ନା, ସେଟାକୁ ସମସ୍ତେ ସେଇଭଳି ଷ୍ଟିଅରିଂ ଧରିବେ, ସେଇଭଳି ଗିଅର ପକେଇବେ, ସେଭଳି ବ୍ରେକ୍ ମାରିବେ, ଗାଡ଼ି କିଏ ୟୁଜ୍ କରୁ ସେଥିରେ ମତଲବ କିଛି ନାହିଁ, ତା ସିଷ୍ଟମ ହିସାବରେ ଆମକୁ ଚାଲିବାକୁ ପଡ଼ିବ, କାରଣ ତାର ଧର୍ମଟା ସେ ବସ୍ତୁ ସହିତ ଫିକ୍ସ ହେଇକି ରଖାହେଇଛି। ତୁମେ ଏଇଭଳି ଷ୍ଟାର୍ଟ କରିବ, ଏଇଭଳି ସିଷ୍ଟମରେ ଷ୍ଟାର୍ଟ ହବ, ଟିକେ ଓଲଟା କରିଦେବ, ସେନ୍ସର ଆଉ କାମ କରିବନି, ଗାଡ଼ି ଖୋଲିବନି, ସେନ୍ସର ସବୁ ନାହିଁ, ସେନ୍ସର ସବୁ ଲାଗିଗଲାଣି ଆଜିକାଲି, ତା ଧର୍ମଟାକୁ ତା ଦେହରେ ସେଟ୍ କରି ରଖାଏ। ସେଭଳି ଭକ୍ତିରେ ଭଗବାନଙ୍କୁ ପାଇବାକୁ ହେଲେ ତା ରାସ୍ତାଟା ଗୋଟିଏ, ଏଇ ରାସ୍ତା ଦେଇକି ଆମକୁ ଯିବାକୁ ପଡ଼ିବ, ନନ୍ଦ ମହାରାଜ ଶିଖାଉଛନ୍ତି ଏଇ ସିକ୍ରେଟ। ଯଦିଓ କୃଷ୍ଣ କାହିଁକି ନନ୍ଦ ମହାରାଜରେ କାହିଁକି କିଛି ପ୍ରଶ୍ନ କଲେଣି, ପଚାରି ପାରିଥାନ୍ତୁ, ମୋର ଏଇ କଥାଟା ମୁଣ୍ଡକୁ ଆସୁଛି, ନାଇଁ ମମ ଚ ପ୍ରିୟମ ମମ ଦୈତମ, ମୋର ଭାରି ପ୍ରିୟ ବ୍ରାହ୍ମଣ ଗାଭି ଆଉ ଆଦ୍ରି ଗୋବର୍ଦ୍ଧନଙ୍କର, ଆଉ ତା ସହିତ ମୋର ବହୁତ ପ୍ରିୟ ଏଇ ଯଜ୍ଞ। ଏତିକି ଶୂନ୍ୟ ମାତ୍ରେ ନନ୍ଦ ମହାରାଜ, ଏଥିରୁ ଜଣାପଡ଼ୁଛି ନନ୍ଦ ମହାରାଜଙ୍କର କୌଣସି ପ୍ରଶ୍ନ ରହିଲେନି, କୃଷ୍ଣଙ୍କର ଏଇଟା ପ୍ରିୟ, ଏ ଜୀବନର ବହୁତ ବଡ଼ ତପସ୍ୟା, ଅନନ୍ତ କୋଟି ଜନ୍ମ ବିତେଇଲା ପରେ, ଅନନ୍ତ ବ୍ରହ୍ମାଣ୍ଡ ଘୂରିବା ପରେ ଜୀବ କେବେ ଜାଣିନି କୃଷ୍ଣ ଅନ୍ୟ କୃଷ୍ଣଙ୍କୁ ସୁଖ ଦେବା, କେବେ ଶିଖିନି, ସେ କେବଳ ଆଉ ଗୋଟେ ଜିନିଷ ଜାଣିଛି, କାହାକୁ ସୁଖ ଦେବି, ଯିଏ ମୋତେ ସୁଖ ଦେଉଛି, ଯିଏ ମୋତେ ସୁଖ ଦେଉଛି ମୁଁ ତାକୁ ସୁଖ ଦେବି, ଏତିକି ଶିଖିଛି, ମୋତେ ଯିଏ ଦେହ ସୁଖ ଦେଲା ମୁଁ ତାକୁ, ଏତିକି ସେ ଜାଣିଛି, ଆଉ କିଛି ଜାଣିନି ଜୀବ। ଏସବୁ ମାନ ସମ୍ମାନ ଯେତେ ପ୍ରକାର ଅଛି ଜଗତରେ, ଭାଗବତ ଦୃଷ୍ଟିରେ, ଭଗବାନଙ୍କ ଦୃଷ୍ଟିରେ ଯେତେ ପ୍ରକାର ଦେଶ ସେବା, ଯେତେ ପ୍ରକାର ଜିନିଷ, ତା ପଛରେ ଗୋଟେ ଜିନିଷ ଅଛି କ'ଣ, ସମ୍ମାନ ଆଶା ସବୁବେଳେ ଗୋଟେ ରହିଛି, କିଛି ସୁଖ ତୁମକୁ କହିଦେଲେ, ପେପର ବାହାରି ପଡ଼ିଲା, ଇଏ ବହୁତ ସେବା କରୁଛି, ଇଏ ଏମିତି କରୁଛି, ତାପରେ ତୁମର କ'ଣ ହେଉଛି, ସେଗୁଠି ତୁମର ସୁଖ ଆସିଲା, ମନକୁ ସୁଖ ଅଛି ନା, ଜୀବର ସୁଖ କିଛି ରହିଛି, ଯେତେ ଭଗବାନଙ୍କର ଶୁଦ୍ଧ ଭକ୍ତି ଛାଡ଼ିକି ଯେତେ ପ୍ରକାର ଅନୁଷ୍ଠାନ ସେଥିରେ ନିଜର ସୁଖ ରହିଛି, ସେଥିପାଇଁ ସେ କହିଲେ ନିଜ ସୁଖ ଲାଗି କିଛୁ ନାହିଁ କରି, ଆର୍ ମୁଁ କିଛି କରିବିନି ନିଜ ସୁଖ ଲାଗି, ଭକତି ବିନୋଦ ବୋଲେ ତମ ସୁଖ ସାର, ସାର ପଦ ଟିକେ କହିଲେ, ମୋ ଜୀବନର ଲକ୍ଷ୍ୟ ହେଲା ଆପଣଙ୍କୁ ସୁଖ ଦେବା, ଏତିକି, ଇଏ କମ୍ ବଡ଼ ତପସ୍ୟା, ଭଗବାନଙ୍କ ସୁଖ କେମିତିକି ଜଣେ ଦେଇପାରିବ, ସେ ପ୍ରେମ ସ୍ଥିତିକି ଆସିଲେ, ସବୁ ଧର୍ମଟାକୁ ଛାଡ଼ିଲେ, ଆଉ ଭଗବାନଙ୍କୁ ପ୍ରେମ କରିବା କ'ଣ ଏତେ ସହଜ ଜିନିଷ, ପ୍ରେମ ତାଙ୍କୁ କରିବାର ଅଛି, ଭଲ ପାଇବାର ଅଛି, ଯାହାକୁ ତୁମେ ଭଲ ପାଇଯିବ, ଭୌତିକରେ ତ ଭୌତିକ ଜୀବନ ତ ଭଲ ପାଇବା ନାହିଁ, ଏଟା ଗୋଟେ ଦୁଃଖମୟ ଜୀବନ, ଏଠି କେବଳ ଇନ୍ଦ୍ରିୟ ପ୍ରବଣତାରେ କିଏ କାହାକୁ କହୁଛି ମୁଁ ତୁମକୁ ଭଲ ପାଉଛି, ଏଇଟା ଇନ୍ଦ୍ରିୟର ଗୋଟେ ଉତ୍ତେଜନା ବା ପ୍ରବଣତା, ଆଉ କିଛି ନାହିଁ, ଭଲ ପାଇବା ଏଠି ଗୋଟେ କ'ଣ ଅଛି, ଯେ ଅପୂରଣୀୟ ଯେଉଁ ଇନ୍ଦ୍ରିୟ ମାନଙ୍କର କାମନା ସେ ଗୋଟେ କାହାକୁ ଭଲ ପାଇପାରିବ, ଦୁଇ ଜଣଙ୍କର ଯଦି ସାଟିସ୍ଫିକେସନ, ଯେମିତି ମାଆଟା ଛୁଆକୁ କାହିଁ ଭଲ ପାଇପାରୁଛି, ମା ପାଖରେ କିଛି ହାୟର ଜିନିଷ ଅଛି ଛୁଆଠାରୁ, ସେ କ'ଣ କରିପାରିବ, ସେ ସ୍ନେହଟା ଦେଇପାରିବ, ତା କତିରେ ଅଧିକା ଅଛି କାହା ପାଖରୁ, ମା ପାଖରେ, ଏ ଜଗତରେ ଖୋଜିଲେ ତୁମେ ଦେଖିବା କାହା କତିରେ ଅଧିକା ଅଛି, ତୁମର ଯେମିତି ଇନ୍ଦ୍ରିୟ ମାନଙ୍କର ଅପୂରଣୀୟ କାମନା ଅଛି, ଆଉ ଜଣଙ୍କର ସେଭଳି ଅଛି, ତୁମେ ଯାହାକୁ ଭଲ ପାଉଛ ତାର ବି ସେମିତି, ନା ତୁମେ କେବେ ଫୁଲଫିଲ୍ କରିବ, କେବେ ତାକୁ ପୂର୍ଣ୍ଣ କରିବ, ଜୀବ ବୁଝିପାରିବନି, ସେଥିପାଇଁ ଆମର ଯେତେ ପ୍ରକାର ଟ୍ରେନିଂ ଆସିଲା, ଯେତେ ପ୍ରକାର ସେବା, ଯେତେ ଯେମିତି ଆମେ ଶୁଣୁଥିଲୁ ନା ପୂର୍ବରୁ, ଆମର କର୍ମ ୟୁଜ୍ କରାଯାଏ ନା, କର୍ମ କରିବା ଆସ ଆସ ଏ କାର୍ଯ୍ୟ କରିବା, ନାହିଁ ଆମେ ସେବା କରିବା, କାହିଁକି ଆମର ଟ୍ରେନିଂ ଆମେ ଯାହା ସବୁ ଶିଖୁଛେ କେଉଁଥିପାଇଁ, ଭଗବାନଙ୍କୁ ସୁଖ ଦେବା ପାଇଁ, କାରଣ ସବୁ ଜିନିଷ ଭଗବାନଙ୍କ ସହିତ ଲିଙ୍କ ହେଇକି ରହିଛି, ଗୋଟେ ମାଟି ହାଣିବା, ଫଳ ଗଛଟା ଲଗେଇବା, ଫୁଲ ଗଛ ଲଗେଇବା, ସେଟା କାହା ସହିତ ଲିଙ୍କ ହେଇଛି, କୃଷ୍ଣ ସୁଖ ସହିତ, ସେଟାକୁ ସେଠି ରିଅଲାଇଜ୍ କରିବାକୁ ପଡ଼ିବ, ସେତିକି ରିଅଲାଇଜ୍ ନ କଲେ ତୁମକୁ ଲାଗି ଏଇଟା ଗୋଟେ କର୍ମ ବୋଲି, ଭଗବାନଙ୍କର ଭଜନ ସାଧନ ଶ୍ରବଣ କୀର୍ତ୍ତନ ସବୁକିଛି କରୁଛେ କୃଷ୍ଣଙ୍କ ସୁଖ ପାଇଁ, ନିଜ ସୁଖ ମାନେ ସେଠି ପାପ ରହିବ, କିନ୍ତୁ କର୍ମୀ ସେ ପାପ କାହିଁ କରୁଛି, ତାର ନିଜ ସୁଖ, ନିଜ ସୁଖ ଯେତେବେଳେ ଆସିବ ପାପ ହବ କର୍ମୀର, ଭକ୍ତର ଯେତେବେଳେ ନିଜ ସୁଖ ଆସିବ, ଭକ୍ତର ଯେତେବେଳେ ନିଜ ସୁଖ ଆସିବ ସେ ପାପ ନ କରିପାରେ, ସେ କ'ଣ କରିବ, ସିଏ ଯେତେବେଳେ ନିଜ ସୁଖଟା ଦେଲା ଆସିବ, ସେ ଭଗବାନଙ୍କ ସେବାରେ ଅବହେଳା କରିବ ହିଁ କରିବ। ନିଜ ସୁଖ ଆସିଲା ମାନେ ସେଇଟା ହବ। ଏ ଜୀବନଟା ଗୋଟେ ସମର୍ପିତ ଜୀବନ ନା, ବାହ୍ୟ ଦୃଷ୍ଟିରୁ ବହୁତ ସୁନ୍ଦର। ବାରଲୋକ ଯିଏ ଦେଖୁଛ, ଭକ୍ତମାନେ ବାବାମାନେ ବହୁତ ସୁନ୍ଦର ଭାବରେ ରହିଛନ୍ତି, କିନ୍ତୁ ଏ ଜୀବନ ଗୋଟେ ଯେମିତି ଝୁଙ୍କିବା କାମ, ପୁରା ତୁମର ଆଉ ମନ ଇନ୍ଦ୍ରିୟ ଦେହ ଆଉ ଏସବୁ କିଛି ନାହିଁ, ସବୁ ହେଉଛି କୃଷ୍ଣଙ୍କର। କଣ କମ୍ ବଡ଼ ପାଠ, କୃଷ୍ଣଙ୍କୁ ପାଇବାକୁ ହେଲେ ନହେଲେ ସେମିତି ଆରାମସେ ଏ ଜନ୍ମ ଆମେ କହିବା କିଛି ଜନ୍ମ ଯାଉ ଏମିତି ଏମିତି ମୁଁ ଭକ୍ତି କରିବି, ସେଥିରେ କିଛି ଅସୁବିଧା ନାହିଁ। ଯେମିତି ହେଉଛି ମୋର ଖାଇମି ପିଇ ଭଲ ପ୍ରସାଦ ପାଇଲି, ଭଲ ରହିଲି, ବହୁତ ସୁଳମାଳ ଜପ କଲି, ମୋର ରହିଲି, ଠିକ୍ ଅଛି, କିଛି ଅସୁବିଧା ନାହିଁ। କିନ୍ତୁ ଭଗବାନଙ୍କୁ ପାଇବାକୁ ହେଲେ ତୁମକୁ ସମର୍ପଣ, ଶରଣାଗତି, ନିଜ ସୁଖ ସବୁ ଛାଡ଼ିବାକୁ ପଡ଼ିବ, ପ୍ରେମ ପାଇବାକୁ ପଡ଼ିବ। ପ୍ରେମ ନ ପାଇଲେ ତ କୃଷ୍ଣଙ୍କୁ ତୁମେ ପାଇପାରିବନି। ତୁମକୁ ସବଳ ମନେ ରଖିବାକୁ ପଡ଼ିବ, ମୋତେ ପ୍ରେମ ପ୍ରାପ୍ତ ହେବାକୁ ପଡ଼ିବ। ପ୍ରେମେ କୃଷ୍ଣ ବସ ହୁଏ, ପ୍ରେମେ ତାର ଭଜି, ପ୍ରେମ ହେଲେ ଭଜନ ହୁଏ। ବର୍ତ୍ତମାନ ଆମର ଭଜନ ନୁହେଁ, ଏଇଟା ଭଜନ ଭାଷ ଅବସ୍ଥା। ଯେତେ ପ୍ରକାର ମନ ସଂଯମ କରିକି ଆମେ ନାମ କରିଦେଉଛେ, ସବୁ ନାମକୁ ଶୁଣି ଦେଉଛେ, ତାର ଅର୍ଥ ଯେ ଭାଲ୍ୟୁ କିଛି ନାହିଁ ବୋଲି କେବେ ଏଇଟା ବିଚାର କରିବ, ସବୁବେଳେ ମୂଲ୍ୟ ରହିଛି। କିନ୍ତୁ କୃଷ୍ଣଙ୍କୁ ପାଇବା ପାଇଁ ଯେଉଁ ମୂଲ୍ୟଟା ଦେବା ଦରକାର, ଯେଉଁ ପ୍ରାଇସ୍ଟା ଦେବା ଦରକାର, ସେଇଟା ହେଇନି ଏତେ ପର୍ଯ୍ୟନ୍ତ, ଏଥିରେ ସମୟ ଲାଗିବ। ଯେତେ ପ୍ରକାର ମନକୁ ସଂଯମ କରି ଆମେ ସାଧନ କରୁଛେ, ଭଜନ କରୁଛେ, ଇଏ ଭଲ, ଇଏ କେବଳ ଶୁଦ୍ଧତା ପାଇଁ ମନେ ରଖ। ଆମର ଶୁଦ୍ଧତା କେମିତି ଆସିବ, ଏ କାମନା ବାସନାରୁ ମୁକ୍ତ ହେଇ କେବଳ ଶୁଦ୍ଧତା ହବା ଏତିକି। କିନ୍ତୁ କୃଷ୍ଣଙ୍କୁ ପାଇବାକୁ ହେଲେ, କୃଷ୍ଣଙ୍କୁ ଭଜନ କରିବାକୁ ହେଲେ କଣ ଦରକାର, ପ୍ରେମ। ପ୍ରେମଟା ହେଉଛି ମିନିମମ ଷ୍ଟାଣ୍ଡାର୍ଡ, ପ୍ରେମ ନହେଲେ କୃଷ୍ଣ ଭଜନ ତୁମର ଭଜନ ଗ୍ରହଣ କରିବେନି। ଯେମିତି ତୁମେ ତୁମ ଆଗରେ ଗୋଟେ ଲୋକ ରହିଛି, ତେଣୁ ସେ ତାକୁ ତୁମେ ରଖିବା ପାଇଁ ଚାହୁଁଛ ତୁମ ଘରେ। ତୁମ ଆଗକୁ ଜଣେ ଲୋକ ଆସିଛ, ତୁମର ତୁମେ ଗୋଟେ ବଡ଼ ଧନୀ ଲୋକ, ତୁମେ ଗୋଟେ ଲୋକକୁ ରଖିବା ପାଇଁ ଚାହୁଁଛ, ତାର କ'ଣ ପ୍ରଥମେ କ୍ରାଇଟେରିଆ ବା ପ୍ରଥମ ତୁମର କ'ଣ ରଖିବ, ଦେଖିବ ତାର ଗୁଣଟା, ସେ ଲୋକଟା ମୋତେ କେତେ ଭଲ ପାଉଛି। କାମ କରିବା ପାଇଁ ଯେଉଁ ଲୋକ ରଖୁଛନ୍ତି ତ ଅଲଗା, ଯେ ତାକୁ ତୁମେ ନିଜର ରଖିବା ପାଇଁ ଯାଅ, ତୁମେ ଦେଖିବ ଏ ଲୋକର ମୋ ପ୍ରତି ଭଲ ପାଇବାଟା କେତେ ଅଛି। ଭଲ ପାଇବାଟା କ'ଣ, ସବୁ ଜିନିଷ ଅଛି। ଭଲ ନ ପାଇଲେ କୌଣସି କର୍ମ ହୁଏ ନା, ଭକ୍ତିରେ କୌଣସି ଅନୁଷ୍ଠାନ ହେଇପାରିବନି, ସେବା ହେଇପାରିବନି। ସେଥିପାଇଁ ଏ ପ୍ରେମ ବିନା କିଛି ହେଇପାରିବନି। ପ୍ରେମଟା ପ୍ରେମ ହେଉଛି ଭକ୍ତିରେ ଆମେ ଯାହା କରୁଛେ ପ୍ରେମ ଉଦ୍ଦେଶ୍ୟରେ କରୁଛେ, ସେଥିପାଇଁ ଆମକୁ ଶିଖାଯାଉଛି ତୁମେ ଏଇଭଳି ଆସ, ଏଇଭଳି କର, କାହିଁକି ନା ପ୍ରେମଟା ଭଗବାନ ପ୍ରତି କେମିତି ଆସ। ଆମର ଅଛି କ'ଣ ନା କାମ, ଆମେ ଯଦି ଭଗବାନ ଭଲ ଭଗବାନଙ୍କୁ ଭଲ ପାଇବା ପାଇଁ କିଛି ନ କରିବା, ଭଗବାନଙ୍କ ସେବା ନ କରିବା, ତାପରେ କରିବା କ'ଣ, ନିଜ ଦେହ ପାଇଁ। ଆଉ ନିଜ ଦେହ ପାଇଁ ଯେତେବେଳେ କରିବା ମାନେ ସେଇଟା ଲଷ୍ଟ। ଆମେ ଯାହା କରିବା କେବଳ ଭଗବାନଙ୍କୁ ସୁଖ ଦେବା ପାଇଁ, ସେଥିପାଇଁ ଯେତେବେଳେ ଭକ୍ତ ସେବା କରୁଛି ସବୁବେଳେ କ'ଣ ଚିନ୍ତା କରିବା, ଏଇଟା ପ୍ରଭୁଙ୍କର ସୁଖ ପାଇଁ ମୁଁ କରୁଛି। ସେଥିପାଇଁ ତାକୁ ଟାୟାର୍ଡ ଲାଗେନା, ଭକ୍ତ କେତେବେଳେ କ୍ଲାନ୍ତ ନୁହେଁ। ଯେମିତି ଗୋଟେ ମାଆକୁ, ତ ଗୋଟେ ଗାଁରେ ଗୋଟେ ବୟସ୍କ ମାଆ, ଗୋଟେ ବୁଢ଼ୀ ମା, ସେ କେବେ କ୍ଲାନ୍ତ ହଉନି, ସେ କେବେ କହୁନି ଯେ ମୁଁ ଟାୟାର୍ଡ ହେଇଗଲି ବୋଲି, ମୁଁ ଖଟି ଖଟି ସେ ବାଡ଼ି ଧରିକି ବି ଯାଉଛି, ସେ କେଉଁଠି ଗୋବର ଟିକେ ନେଇକି ଚାଲିବ, କାହିଁକି ତାର ଗୋଟେ ମମତା ରହିଛି, ସ୍ନେହ ରହିଛି। ଦେଖ ତୁମେ ଜାଗତିକ ସ୍ନେହ ଯାହାର ରହିଛି, ସେ କେବେ ଟାୟାର୍ଡ ଫିଲ୍ କରୁନି। ଆମ ପ୍ରଭୁ ସେୟା କୁହନ୍ତି, ଆଉ ଗୁରୁଦେବ ସେ କଥା କହୁଥିଲେ, ସେ ଜଣେ ମାତା ଜିତିଲେ, ସେ କହିଲେ ଆଜ୍ଞା ମୁଁ ବହୁତ ଗୁରୁଦେବ କହୁଛି, ମୁଁ ଟାୟାର୍ଡ ହଉଛୁ ମାନେ ଆଉ ତୁମେ ସେବା କରୁନ, ସେବାରେ ଟାୟାର୍ଡ କାହିଁ, ସର ପାଇଁ ଟିକେ ନିଦ୍ରା ଦରକାର, ବାସ ସରିଲା। ତୁମକୁ ଟାୟାର୍ଡ ଫିଲ୍ କରୁଛ ମାନେ କ'ଣ, ରିଲାକ୍ସ ଦରକାର, ଏମିତି 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 ଗୋଟେ ରିଲାକ୍ସ ନାହିଁ ଯେ ଠିକ୍ ଅଛି ଏତେ ଦିନ କରିଦେବି, ତାପରେ ଯେମିତି ଅଫିସରେ ଦୁର୍ଗା ପୂଜା ଛୁଟି, କାଳୀ ପୂଜା ଛୁଟି, ସେ ଯେଉଁ ଟୁର୍ ଯିବା, ଏସବୁ ଆମ ଜୀବନରେ ନାହିଁ। କାରଣ ଆମେ ଯେତେବେଳେ ଭଗବାନଙ୍କୁ ଛାଡ଼ିକି ଯିବା, କିଏ ଭଗବାନଙ୍କୁ ସେବା କରିବ, କିଏ ଖାଇବାକୁ ଦେବ, ଆମେ ଏଠି ଚିନ୍ତା କରୁଛେ କି, ଆମେ ଗଲେ ଆମକୁ ହଜାର ଆଡ଼େ ଖାଇବାକୁ ମିଳିଯିବ, ଆମେ ଏଠୁ ଗଲେ ସେ କେଉଁ ରେଷ୍ଟୁରାଣ୍ଟରେ ଖାଇଦେବା, ଫୋନ୍ କରିଦେବା, ଆଜ୍ଞା ପ୍ରସାଦ ଟିକେ ରଖିଥିବେ, ଭଗବାନ କାହାକୁ ଫୋନ୍ କରିବେ, ଭଗବାନ କାହାକୁ ଫୋନ୍ କରିବେ ମୋତେ ଖାଇବାକୁ ଦିଅ ବୋଲି, ରୋଷେଇ ଚାଲିଗଲେ। ଏ ପ୍ରେମର କଥା, ସେ ସବୁବେଳେ ଚିନ୍ତା କରୁଥିବ, ପ୍ରେମେ କୃଷ୍ଣ ବସ ହଏ ପ୍ରେମେ ତାର ଭଜି, କୃଷ୍ଣ ପ୍ରେମରେ ବସ ହୁଅନ୍ତି, ପ୍ରେମରେ ତାଙ୍କର ଭଜନ ହୁଏ, ପ୍ରେମ ନହେଲେ ଭଜନ ହେଇପାରିବନି। ପ୍ରେମଟା କ'ଣ ସେଇଟା ଆମେ ଜାଣିନି, ପ୍ରେମଟା କ'ଣ ଆମକୁ ଆମକୁ ଟ୍ରେନିଂ ଦିଆଯାଉଛି। ଆମର ଆମର କ'ଣ ଆମ ଭିତରେ କ'ଣ ରହିଛି, କାମ, କାମ ମାନେ କ'ଣ, ନିଜ ଇଚ୍ଛା, ନିଜର ଭୋଗ ଇଚ୍ଛା, ଇନ୍ଦ୍ରିୟ ଭୋଗ ଇଚ୍ଛା, ଆମକୁ ଟ୍ରେନିଂ ଦିଆଯାଉଛି। କାରଣ ଯେଉଁ ଇନ୍ଦ୍ରିୟମାନଙ୍କର ପୂର୍ବ ଶୁଣିଲା, ଯେଉଁ ଇନ୍ଦ୍ରିୟମାନଙ୍କର ଅପୂରଣୀୟ ଶକ୍ତି ରହିଛି, ତାଙ୍କ କାମନାକୁ ତୁମେ କେବେ ପୂର୍ଣ୍ଣ କରିପାରିବନି, ସେଇ ଅପୂରଣୀୟ ବିଷୟ ଭୋଗ ବାସନା ରଖିଥିବା ଇନ୍ଦ୍ରିୟମାନଙ୍କୁ ବୁଲେଇବାକୁ ପଡିବ। କୁଆଡ଼କୁ? କୃଷ୍ଣଙ୍କ ଆଡ଼କୁ, କୃଷ୍ଣଙ୍କ ଆଡ଼କୁ ବୁଲେଇବାକୁ ପଡିବ। ଯେମିତି ଚୁମ୍ବକଟା, ଲୁହାଟା, ଗୋଟେ ହେଭି ଚୁମ୍ବକ ରହିଛି, ଲୁହାଟାକୁ କ'ଣ କରିବାକୁ ପଡ଼ିବ? ତୁମେ ଯଦି ସେ ଚୁମ୍ବକ ଭଳିଆ ଶକ୍ତି ପ୍ରାପ୍ତ ହେବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ? କନଷ୍ଟାଣ୍ଟ ତାକୁ ତା ପାଖରେ ଲଗେଇ ରଖିବାକୁ ପଡ଼ିବ, ତାପରେ ସେ ଚୁମ୍ବକ ଧର୍ମ ପ୍ରାପ୍ତ ହେବ, ସେ ଚୁମ୍ବକୀୟ ଶକ୍ତି ପ୍ରାପ୍ତ ହେଇଗଲା ଏଇ କୃଷ୍ଣ କନସିୟସନେସ। ସେଦିନ ଭଗବାନ ମନ୍ମନା ଭବ ମଦଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ, ସର୍ବଳେ ସବଳେ ଭଗବାନ ସତତମ, ଦେଖ ଭଗବାନ ଲଗେଇଛନ୍ତି ଭଗବତ ଗୀତାରେ, ସତତମ କୀର୍ତ୍ତୟନ୍ତମ ସତତମ ଚିନ୍ତୟତମ, ସବୁବେଳେ ଭଗବାନ ସତତମ କହୁଛନ୍ତି। କାହିଁକି କନଷ୍ଟାଣ୍ଟ ଏଇଟା ଲାଗିବ, ଏ ପ୍ରୋସେସଟା ଏଥିରେ ଗୋଟେ ରିଲାକ୍ସ ନାହିଁ, କିଛି ନାହିଁ। କାହିଁକି ଆମେ ଆମେ ଯେମିତି ଲୁହାଟା ଗୋଟେ ଚୁମ୍ବକ ହେବା ପାଇଁ ଚାହୁଁ, ତାକୁ କ'ଣ କରିବାକୁ ପଡିବ? ଆଗେ ଫାଷ୍ଟ ରଷ୍ଟ ଝଡ଼ିବାକୁ ପଡିବ, ରଷ୍ଟଟା ଚାଲିଗଲା ପରେ ତାପରେ ତୁମେ ପାଖକୁ ନେଲ, ନହେଲେ ରଷ୍ଟ ଥିଲେ କ'ଣ କହୁଛ ସେଟା କଳଙ୍କି ଜଙ୍କ, ସେ କେବେ ଧରିବ ହିଁ ନା, କେବେ ବି ଧରିବ ନା। ସେ ତାର ଶକ୍ତି ରହିଛି, ସିଏ ଆକର୍ଷଣ ଆକର୍ଷଣ ଶକ୍ତିରେ ରହିଛି, କିନ୍ତୁ ଲୁହା ଯାଇପାରୁନି, କାହିଁ ଯାଇପାରୁନି, ତା ଦେହରେ ଜଙ୍କ ରହିଛି। ଭଗବାନଙ୍କର ନାମର ଶକ୍ତି ରହିଛନ୍ତି, ସମସ୍ତଙ୍କର ବିଗ୍ରହଙ୍କର ସବୁ ଶକ୍ତି ରହିଛି, କିନ୍ତୁ ଆମର ଯେହେତୁ ଜଙ୍କ ଜିନିଷ ରହିଛି, ବିଷୟ ଭୋଗ ବାସନା ଅଛି, ଆଗେ ଜଙ୍କ ଫ୍ରି କର, କଳଙ୍କି ମୁକ୍ତ କର, ସେଟା ହବ କେମିତି? ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଚୈତ ଦର୍ପଣ ମାରିଦେବେ, ସବୁ ନାମରେ ହବ, ସେବାରେ ହବ। ଆମେ ଯେତେ ସବୁ ଯାହା ସବୁ ସାଧନ ଭଜନ କରୁଛେ କ'ଣ ପାଇଁ? ଫାଷ୍ଟ ଷ୍ଟେଜ୍ରେ, ଏଇଟା ଫାଷ୍ଟ ସାୱାର, ପ୍ରଥମ ଭଗବାନଙ୍କ ଫାଷ୍ଟ ସାୱାର ଅଫ୍ ମର୍ସି, ଭଗବାନଙ୍କ ପ୍ରଥମ କୃପା ନାମ ମାଧ୍ୟମରେ, ସେବା ମାଧ୍ୟମରେ କ'ଣ କରିବା? ଏଇ ଏଇ ଯେଉଁ କଳଙ୍କି ବା କାମନା ବାସନାକୁ ମୁକ୍ତ କରିବା, ତାପରେ ଆକର୍ଷଣ କିଏ କରିବେ? ଚୁମ୍ବକ, ଚୁମ୍ବକ ଶକ୍ତି, ଚୁମ୍ବକ ଯେମିତି ଆକର୍ଷଣ କରେ ଲୁହାକୁ, ଭଗବାନ କୃଷ୍ଣ ଆକର୍ଷଣ କରିବେ। ସେତେବେଳେ ଯେଉଁ ଭଜନ ହବ, ସେଟା ନିରନ୍ତର ଭଜନ ବଳରେ, ସେତେବେଳେ ଆମେ ବୁଝିପାରିବା ସୁସ୍ଥିତି, ପ୍ରେମଟା ଦରକାର ଅଛି ଆମକୁ, ଆମ ହୃଦୟ ଭିତରେ ସେ ଜିନିଷ ନାହିଁ। ଆମ ହୃଦୟ ଭିତରେ କେବଳ ନିଜ ସୁଖଟା ଅଛି, ଭକ୍ତି କଲେ ବି ଆମର ନିଜ ସୁଖ ଅଛି, ସେଇଟା ହିଁ ଆମର ବାଧକ ହେଇକି ରହିଛି। ଆଉ ସେ ସେଥିପାଇଁ ନିର୍ମଳ ଭକ୍ତି ବା ଭକ୍ତିର ସୁଖଟା ଆମକୁ ମିଳୁନି। ଯଦି ମଦ ଖାଇବାର ଗୋଟେ ସୁଖ ରହିଥିଲା, କ'ଣ ସବୁ ଜାଣନ୍ତି, ବିବାହ ପାର୍ଟି, ପାର୍ଟି ନା କ'ଣ କୁହନ୍ତି, ସେଠି ସବୁ ସେଠି ପାର୍ଟିରେ ସୁଖ ରହିଛି, ସବୁଆଡ଼େ ସୁଖ ରହିଛି, ଭକ୍ତିରେ କେମିତି ସୁଖ ନାହିଁ? ସେ ସୁଖଟା ଆମକୁ କାହିଁ ମିଳୁନି? ଭକ୍ତିରେ ଗୋଟେ କିଛି ସୁଖ ରହିଛି ନା, ସେ ସୁଖଟା ଆମକୁ କାହିଁ ମିଳୁନି? ଆଉ ଏ ସୁଖ କ'ଣ ନିରନ୍ତର ସୁଖ, ଏ ଆତ୍ମସୁଖ, ଏଇଟା କ'ଣ ଆମର ଲକ୍ଷ୍ୟ? ସେଥିପାଇଁ ପ୍ରେମଟା ଦରକାର। ଆଉ ସେଇ ପ୍ରେମର ଯେଉଁ ବିଗିନିଂ ଅବସ୍ଥା, ଟ୍ରେନିଂଟା ଏଇଠି ଆମେ ସେବା କାହିଁ କରୁଛେ, ନାମ କାହିଁ କରୁଛେ, କେବଳ କୃଷ୍ଣଙ୍କର ସୁଖ ପାଇଁ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ। ମୁଁ ଯାହା କରୁଛି ସେଥିରେ ମୋର କ'ଣ ଲକ୍ଷ୍ୟ, ଏଇଟା ଗୁରୁ ବୈଷ୍ଣବଙ୍କର କେତେ ସୁଖ ପ୍ରଦାନ କରିବ, ଏତିକି ଯଦି ଲକ୍ଷ୍ୟ ନ କରିପାରିଲ, ବହୁତ ଦିନ ଚାଲିଗଲା ପରେ ବି ସେଇ ପଛୁଆ ପଡ଼ିଯାଇଥିବ, ସେଳ ପଛୁଆ ପଡ଼ିଯାଇଥିବ। ମୁଁ ଯେଉଁଟା କରୁଛି, ଯେଉଁ ଯେଉଁ ଯାହା କରୁଛି, ଏଥିରେ ଗୁରୁ କୃଷ୍ଣଙ୍କର ସୁଖ ଅଛି କି, ଭଗବାନଙ୍କର ସୁଖ ଅଛି କି? ମୁଁ ଏଇଟା କଲେ କ'ଣ ଭଗବାନ ସୁଖୀ ହେବେ? ଏଇଟା ଚିନ୍ତା କରିବାକୁ ପଡ଼େ ସବୁବେଳେ। ନିଜ ପାଇଁ ତ ବହୁତ କିଛି ଯୋଜନା ମନକୁ ତିଆରି କରିଦେବ, ସେଥିରେ ଭଗବାନଙ୍କର ସୁଖ ଅଛି କି, ଗୁରୁକୃଷ୍ଣଙ୍କର ସୁଖ ଅଛି କି, ଏଇଟାକୁ ଚିନ୍ତା କରିବାକୁ ପଡ଼େ। କାହିଁ ଲକ୍ଷ୍ୟ ହେଲା ଜୀବନରେ କେବଳ କୃଷ୍ଣ ସୁଖ, ଏଇଟା ସର୍ବଦା। ଯଦି ଗୋପୀମାନେ ସର୍ବଧର୍ମମାନେ କହିଲେ ନା, ସର୍ବଧର୍ମମାନେ ପରିତ୍ୟଜ୍ୟ, କୃଷ୍ଣ କହୁଛନ୍ତି ନା, ତାହେଲେ ଗୋପୀମାନଙ୍କର କେଉଁ ସୁଖ ଥିଲା ମୋତେ କୁହ। ଆଚ୍ଛା, ଗୋପୀମାନଙ୍କୁ କେହି ପ୍ରଶଂସା କରୁଥିଲେ? ବ୍ରଜପୁରରେ କିଏ ପ୍ରଶଂସା କରୁଥିଲା ଗୋପୀମାନଙ୍କୁ? ସମସ୍ତେ ବରଂ ତାଙ୍କ ନାଁରେ କଳଙ୍କ ରଟନା କରୁଥିଲେ। କିଏ ତାଙ୍କ କିଏ ତାଙ୍କର ପ୍ରିୟ ଥିଲେ ମୋତେ କୁହ, ଜୀବନରେ ଗୋପୀମାନଙ୍କର କିଏ ପ୍ରିୟ ଥିଲେ? କୃଷ୍ଣଙ୍କ ଛଡ଼ା କିଏ ତାଙ୍କୁ ଭଲ ପାଉଥିଲେ? ସେଇଟା ଜଗତ ତାଙ୍କ ପାଇଁ ଗୋଟେ ପ୍ରୋବ୍ଲେମ୍ ନଥିଲା, ତାଙ୍କ ପାଇଁ ହେଡ଼ାକ୍ ନଥିଲା, କାହିଁକି ସେ ପ୍ରେମ ଭୂମିକାକୁ ଚାଲି ଆସିଥିଲେ ନା। କୃଷ୍ଣ ଭଲ ପାଉଛନ୍ତି, ସେ ଆତ୍ମାନନ୍ଦ ପାଉଛନ୍ତି, ପ୍ରେମାନନ୍ଦ ପାଉଛନ୍ତି, ଏଥିରେ କ'ଣ ଜଗତର କୌଣସି ତାଙ୍କର କ'ଣ ତାଙ୍କର ଲକ୍ଷ୍ୟ କ'ଣ ଥିଲା ଜୀବନରେ? ଦେଖ କ'ଣ ଲକ୍ଷ୍ୟ ଥିଲା, କିଏ ତାଙ୍କୁ ଭଲ ପାଉଥିଲେ? ଜଗତରେ ଯଦି ତମେ ଭାବନି ଯେ ସବୁ କରିଦେଲେ ସମସ୍ତେ ମୋତେ ଭଲ ପାଇବେ, ନାଇଁ, ଭଲ ପାଇବା କଥା ଚିନ୍ତା କରନି, ଜଗତ ତୁମେ ଭଲ ପାଇବା ହେଲା କୃଷ୍ଣ ପୁଣି ତୁମ ମନ ସେଠି ରହିଯିବ, ଜଗତରେ ରହିଯିବ। ଜଗତର ଲୋକ ତୁମକୁ ଭଲ ପାଇଲେ ତୁମ ମନ କେଉଁଠି ରହିଲା? ଯିଏ ତୁମକୁ ଭଲ ପାଉଛି ତୁମେ ତାଙ୍କ କତିକି ପଳେଇଯିବ। ଆମର ଭଲ ଖରାପ ସହିତ କିଛି ସମ୍ପର୍କ ନାହିଁ, ଆମର ସମ୍ପର୍କ ଭଗବାନଙ୍କ ସହିତ, କୃଷ୍ଣଙ୍କ ସହିତ। ତା ଭିତରେ ଯିଏ ଭଲ ପାଉଛି ପାଉଛି, ଭଲ ନ ପାଉଛି ନ ପାଉ, କିନ୍ତୁ ଆମର କାହାକୁ ଭଲ ପାଇବାର ନାହିଁ। ଯିଏ କୃଷ୍ଣଙ୍କୁ ଭଲ ପାଉଛି କେବଳ ସଭ୍ୟ ସେବକ ସମ୍ପର୍କ, ଯିଏ କୃଷ୍ଣଙ୍କୁ ଭଲ ପାଉ ତାଙ୍କ ସହିତ ଆମର ସମ୍ପର୍କ। କିଏ ଆମକୁ ଭଲ ଭାବୁଛି, କିଏ ଆମକୁ ଖରାପ ଭାବୁଛି, କିଏ ଆମକୁ ଭଲ ପାଉଛି, ଠିକ ଅଛି, ତା ମୁଣ୍ଡରେ ସେଟା ଥାଉ। ଆମର ସମୟ ନାହିଁ ସେ ବିଷୟରେ ଚିନ୍ତା କରିବା ପାଇଁ। ଆମକୁ କୃଷ୍ଣଙ୍କୁ ଭଲ ପାଇବାକୁ ପଡ଼ିବ, କୃଷ୍ଣଙ୍କ ପାଇଁ ସେବା କରିବାକୁ ପଡ଼ିବ, ଆମ ଗୁରୁ କୃଷ୍ଣଙ୍କ ପାଇଁ ସେବା କରିବାକୁ ପଡ଼ିବ, ତାଙ୍କର ଭଜନ କରିବାକୁ ପଡ଼ିବ। କିନ୍ତୁ ନନ୍ଦ ମହାରାଜ କୌଣସି ବିଚାର କଲେନି, ସାଙ୍ଗେ ସାଙ୍ଗେ କୌଣସି ପ୍ରଶ୍ନ ବି କଲେନି, ରାଜି ହେଇଗଲେ। କଣ ରାଜି ହେଇଗଲେ? ଯଜ୍ଞ କରାଯିବ, ଠିକ ଅଛି, ସେ ଜିନିଷରେ କରାଯିବ। ବ୍ରଜବାସୀମାନଙ୍କର ଏଟା ଥିଲା ତାଙ୍କର ଜୀବନର ସବୁଠୁ ବଡ଼, କ'ଣ କୁହାଯିବ ଆଉ, ତାଙ୍କ ହୃଦୟର ଆନନ୍ଦ। ସେ କେବଳ କୃଷ୍ଣଙ୍କର ମୁଖକୁ ଚାହିଁକି ବସିଥିଲେ, କୃଷ୍ଣ ସୁଖୀ ଅଛନ୍ତି କି ନାହିଁ, ଏଇଥିପାଇଁ ସେମାନେ ଭଗବାନଙ୍କ ପାଖରେ ରହିଛନ୍ତି। ପ୍ରଭୁଙ୍କ ପାଖକୁ ଯିବାକୁ ଆମର ଯଦି ଇଚ୍ଛା ରହିଛି, ତାହେଲେ ସବୁବେଳେ ଏଟା ମନେ ରଖିବାକୁ ପଡ଼ିବ, ମୋର ସୁଖ ଇଚ୍ଛାଟା କେତେ ଜୀବନରେ ଅଛି। ସେଟା ସମସ୍ତେ ପ୍ରତ୍ୟେକ ବ୍ୟକ୍ତି ତା ନିଜ ସୁଖ ଇଚ୍ଛାଟା ଜାଣେ, କ'ଣ ଭଲ ଖାଇବି କି ନାହିଁ, ଭଲ ପିନ୍ଧିବି, କେମିତି ରହିବି, କ'ଣ ମୋର ପଇସା ଦରକାର, ମୁଁ ନିଜେ ନିଜେ ଜାଣିପାରିବି ମୁଁ ଭଗବାନ ପାଖକୁ ଯାଇପାରିବି କି ନାହିଁ। ସମାଜ କଥା କାହିଁକି କହୁଛ? ବହୁତ ଲୋକ ତୁମକୁ କହିଦେବେ ତୁମେ ଗୋଟେ ବଡ଼ ଭକ୍ତ, ସେଟା ମିଥ୍ୟା ପ୍ରଶଂସା। ଆମେ ନିଜେ ନିଜେ ଜାଣିଦେବା ମୁଁ ଭଗବାନ ପାଖକୁ ଯାଇଛି କି ନାହିଁ, ଯାଇପାରିବି କି ନାହିଁ, ଜଣାପଡ଼ିବନି। ଜାଣିନ ତୁମେ ନିଜେ ଭକ୍ତିରେ ଏଭଳି ଭଗବାନ ମାପ କାଟି ଦେଇଛନ୍ତି, କୌଣସି ଯେମିତି ତୁମର ଜ୍ୱର ହେଇଗଲେ ତୁମେ ଥର୍ମୋମିଟର ଆଣିକି ଟେମ୍ପରେଚର ମାପୁଛ, ଏଥିରେ ଦରକାର ନାହିଁ। ତୁମେ ଶାସ୍ତ୍ର ଥର୍ମୋମିଟର ତୁମେ ନିଜେ ନିଜେ ଜାଣିଦେବ, ଠିକ୍ ଠିକ୍ ଶୁଣିବ, ଠିକ୍ ଠିକ୍ ସେବା କରି ସେ ଜାଣିଦେବ ମୁଁ କେତେ ପଛୁଆ ହେଇଯାଇଛି, ଆଉ କେତେ ବାଟ ମୋତେ ଯିବାକୁ ପଡ଼ିବ। ଆମେ କ'ଣ ଜାଣିପାରୁନେ ମୁଁ କ'ଣ ମୋତେ କ'ଣ ଭଲ ଲାଗୁଛି? ଆମେ କ'ଣ ଜାଣିପାରୁନେ ମୁଁ କେତେ ଗୁରୁକୃଷ୍ଣଙ୍କୁ ଭଲ ପାଉଛି? ମୁଁ ନାମ କଲାବେଳେ ମୋତେ କେମିତି ଲାଗୁଛି, ଜପ କଲାବେଳେ କଥା ଶୁଣିଲାବେଳେ କେମିତି ଲାଗୁଛି, ଭଗବାନଙ୍କୁ ଦର୍ଶନ କଲେ କେମିତି ଲାଗୁଛି, କୀର୍ତ୍ତନ ମୋତେ କାହା କହିବାର ଆବଶ୍ୟକ ନାହିଁ। କିଏ କ'ଣ କହିଦେଲେ ଆମେ ତାଙ୍କ ମନରେ, ଏଇଟା ଗୋଟେ ପ୍ରତାରଣା ଆମକୁ, ସଂସାର ଲୋକ ଆମକୁ ଠକେଇ ଦେଉଛନ୍ତି। ଆମେ ଆମେ ନିଜେ ଜାଣିପାରୁଛେ ମୋର ସ୍ଥିତିଟା କ'ଣ, ସେଟା ଭଗବାନ ଗୁରୁକୃଷ୍ଣ ଦୟା କଲେ। ଯଦି ସେ ମିଥ୍ୟା ପ୍ରଶଂସାରେ ପଡ଼ିଯାଇଥିବ ସେ ଜାଣି ବି ପାରିବେ, ଯଦି ସେ ସାଧୁ ଆଚାର୍ଯ୍ୟ ବାଣୀ ଶୁଣିବ ସେ ଜାଣିପାରିବ ମୁଁ ପ୍ରଭୁଙ୍କ ପାଖକୁ ଯାଇପାରିବି କି ନାହିଁ, କେମିତି ମୁଁ ଯିବି, ମୋ ସ୍ଥିତିଟା କେଉଁଠି, ଆମର ଲକ୍ଷ୍ୟଟା କେଉଁଠି ରହୁଛି, ଆମର ମନଟା କେଉଁଠି ରହୁଛି ଆମେ ଜାଣିଛେ ଠିକ୍ ଭାବରେ। ଆମେ ଭଗବାନଙ୍କ ସୁଖ ପାଇଁ ଆମ ମନରେ ରହୁଛି ବା ଆଉ କିଛି ପାଇଁ ବି ରହୁଛି ସେଇଟା ଜାଣିଦେଇଛନ୍ତି କିଏ? କୃଷ୍ଣ ଜାଣିଛନ୍ତି, ସେ ସେଇ ହିସାବରେ ବ୍ୟବସ୍ଥା କରି ସେଇ ହିସାବରେ ବ୍ୟବସ୍ଥା କରି ବ୍ରଜବାସୀମାନଙ୍କର କେବଳ ଏତିକି ଥିଲା ସମ୍ପତ୍ତି, କୃଷ୍ଣ ସୁଖ। ଆମର ଆମ ଜୀବନର ଲକ୍ଷ୍ୟଟା ଏଇଟା, ମହାପ୍ରଭୁ ଏଇଟା ଶିଖିକି ଯାଇଛନ୍ତି। ସେ ନିଜେ କୃଷ୍ଣ ହେଇକି, ନିଜେ କୃଷ୍ଣ ଗୌର ହେଇକି ଆସିଥିଲେ କେବଳ ଆମକୁ ଶିଖିବା ପାଇଁ, ଦିନ ରାତି ବସି କାନ୍ଦୁଥିଲେ। ରାଧାରାଣୀ ଯେମିତି କୃଷ୍ଣଙ୍କ ବିରହରେ ସେବା, କୃଷ୍ଣଙ୍କ ସୁଖ ପାଇଁ କାନ୍ଦୁଥିଲେ। ଜଗତରେ କେହି କାନ୍ଦି ନାହାନ୍ତି ଅନ୍ୟର ସୁଖ ପାଇଁ, ଅନ୍ୟର ସୁଖ ପାଇଁ କିଏ କାନ୍ଦି ନାହାନ୍ତି? କିଏ କାନ୍ଦୁଛି ଅନ୍ୟର ସୁଖ ପାଇଁ? ତା ସୁଖରେ ବାଧା ହଉଛି, ସୁଖମ ଭାବରେ ତୁମେ ଦେଖିବ ତା ସୁଖରେ ବାଧା ହେଲେ ସେ କାନ୍ଦେ ନା? ଅନ୍ୟର ସୁଖ ପାଇଁ କି କାନ୍ଦବ? ଏମିତି କାନ୍ଦି ପାରିବନି, ସେସବୁ ସେଟା ମିଥ୍ୟା। ଯେମିତି କିଏ ଗୋଟେ କ'ଣ ମରିଗଲା ମା ପୁଅ ପାଇଁ କାନ୍ଦୁଛି, ସେସବୁ ତା ଭିତରେ ସୁଖରେ ରହିଛି, ନିଜ ସୁଖ ରହିଛି। କୃଷ୍ଣଙ୍କ ସୁଖ ପାଇଁ କ୍ରନ୍ଦନ କରିବା, କୃଷ୍ଣଙ୍କ ପାଇଁ, କେବଳ କୃଷ୍ଣଙ୍କ ପାଇଁ ତାଙ୍କର ସୁଖ, କେବଳ କୃଷ୍ଣ ସୁଖରେ ରହିବେ, ଯାହାର ଥିଲା ଜୀବନର ସଂକଳ୍ପ। ଜୀବନର ଯଦି କିଛି ବ୍ରତ ଥାଏ, ଭଗବାନ ଯୋଗ ଭଜନ୍ତେ ମାମ ଦୃଢ଼ ବ୍ରତା, ଏଇଟା କ'ଣ ସଜା କଥା? ଦୃଢ଼ ବ୍ରତା ମାନେ କ'ଣ, ଖାଲି ତୁମେ ବ୍ରତ କରିଦେଲେ ବା କିଛି ଡିଟର୍ମିନେସନ ପାରୁନେଲେ ଭଜନ କରିଦେବ ନା କ'ଣ? ଏଇ ହେଉଛି ଭଜନ୍ତେ ମାମ ଦୃଢ଼ ବ୍ରତା। କ'ଣ ଦୃଢ଼ ବ୍ରତା? ଭଜନ୍ତେ ମାମ ଦୃଢ଼ ବ୍ରତା, ଜଣଙ୍କର ସଂକଳ୍ପ ଦୃଢ଼। ଜଣଙ୍କର ସଂକଳ୍ପ କେମିତି ଦୃଢ଼ ହବ ହେଇପାରିବେ? ଯାହାର ନିଜ ସୁଖ ହଉଛି ତା ସଂକଳ୍ପ କେବେ ଦୃଢ଼ ହବନି। ତା ନିଜ କେତେବେଳେ କୃଷ୍ଣଙ୍କଠୁ ଠେଲେ ହେଇକି ପଳେଇବ? ଏ ଶଗଡ଼ ଚକା ଦେଖିଛ ନା? ଶଗଡ଼ ଚକା ଯୋଉ ଯାଉଛି ଖାଲ ରାସ୍ତାରେ, ଶଗଡ଼ ଚକ ପଡ଼ିଲା କେମିତି ହୁଏ? ଆଉ ଯେଉଁପଟକୁ ଖାଲ ଥିବ ସେପଟକୁ ସେ ଗଡ଼ ଢଳି ପଡ଼ିଲା, ପୁଣି ତାପରେ ଟିକେ ସିଧା ଉଠିଗଲା, ପୁଣି ଯେଉଁପଟକୁ ଖାଲ, କେତେବେଳେ ଡାଁକୁ କେତେବେଳେ ବାଙ୍କୁ, କେତେବେଳେ ଡାଁକୁ କେତେବେଳେ ବାଙ୍କୁ, ଆମ ଜୀବନଟା ସେ କୃଷ୍ଣ ସୁଖ ଏ ଦୃଢ଼ବ୍ରତ, କୃଷ୍ଣଙ୍କୁ ମୁଁ ସୁଖ ଦେବି, କେତେଦିନ ଚାଲିବ ପୁଣି ନିଜ କଥା ଚାଲି ଆସିବ, ଏଇ ଅବସ୍ଥା ଏ ଶକଡ ଚକା ଭଳିଆ ପଡ଼ିପଡ଼ିକା ପଡ଼ିପଡ଼ିକା ଚାଲିଛି। ଭଗବାନ ଯେଉଁ କହିଲେ ଭଜନ୍ତି ମାମ ଦୃଢ଼ବ୍ରତା, ଏଇମାନେ ଦୃଢ଼ବ୍ରତା, ସୁଖ ଦୁଃଖ ସବୁକିଛି କେବଳ କୃଷ୍ଣ ସୁଖ, କୃଷ୍ଣଙ୍କୁ କିଭଳି ସୁଖ ଦିଆଯିବ, ଗୁରୁଙ୍କୁ କିଭଳି ସୁଖ ଦିଆଯିବ, ଜୀବନ ବୋଲି ଆଉ ଗୋଟେ କିଛି ଜିନିଷ ନାହିଁ, ସେପାରେଟ ପୃଥକ ବୋଲି ଜୀବନ ଆଉ ନାହିଁ, ଭକ୍ତ ଜୀବନ ଗୋଟେ ପୃଥକ ଜୀବନ ନୁହେଁ। ପୃଥକ ଜୀବନ କ'ଣ ବୁଝିପାରୁଛ କି ନାହିଁ, କୃଷ୍ଣଙ୍କ ଠାରୁ କୃଷ୍ଣଙ୍କ ସୁଖ ଠାରୁ କୃଷ୍ଣଙ୍କ ସେବା ଠାରୁ ଆଉ ଗୋଟେ ଅଲଗା ଜୀବନ କିଛି ନୁହେଁ, ଆମର ଗୋଟେ ପ୍ରାଇଭେଟ ଲାଇଫ କିଛି ନାହିଁ, ଯେମିତି ଭକ୍ତ ଠାକୁର କହୁଥିଲେ, ଆମର ପ୍ରାଇଭେଟ ଲାଇଫ କିଛି ନାହିଁ, ପ୍ରାଇଭେଟ ଲାଇଫ କ'ଣ ବୁଝିପାରୁଛ କି ନାହିଁ, ଯେମିତି ଜଣେ ଅଫିସରେ ଚାକିରି କରିଛି ତାର କ'ଣ ଅଛି, ତାର ଦୁଇଟା ଲାଇଫ ଅଛି, ଅଫିସିଆଲ ଲାଇଫ ପ୍ରାଇଭେଟ ଲାଇଫ, ଅଫିସ ଗଲେ ସେ ଅଫିସର ଷ୍ଟାଫ କାମ ଦାମ କଲା ଭଲ ମନ୍ଦ କଲା, ତାପରେ ଅଫିସରେ ଅଫିସରର, ଅଫିସରେ ସେ ଗଭର୍ଣ୍ଣମେଣ୍ଟର କମ୍ପାନୀର, ଘରକୁ ପଳେଇଲେ ଘର ଲୋକର ସ୍ତ୍ରୀ ଛୁଆ ପିଲାର, ଆମର ସେ ଲାଇଫ ନାହିଁ, ଆମର ନା ଅଫିସିଆଲ ଲାଇଫ ଅଛି ନା ପବ୍ଲିକ ପ୍ରାଇଭେଟ ଲାଇଫ, ଦୁଇଟାଙ୍କ ନାହିଁ, ଦୁଇଟାଙ୍କ ନାହିଁ ଆମର, ବହୁତ ସାବଧାନ ଏ ଦୁଇଟା ପଏଣ୍ଟକୁ ନ ଧରିପାରିଲେ, ଅଫିସିଆଲ ଲାଇଫ ଆମର ନାହିଁ, ଅଫିସିଆଲ ଲାଇଫ ମାନେ ଯେମିତି ଆମ ପ୍ରବଚନ ଦେଇଦେଲେ ତାପରେ ଆମେ ଯାହା କଲେ କଲେ, ଆମେ କି ସେବା କରିଦେଲେ, ଏଇଟା କ'ଣ ଅଫିସିଆଲ ଲାଇଫ, ମୁଁ ଯେହେତୁ ଗୋଟେ ସଂସ୍ଥା ରହିଛି ବା ଧର୍ମ ସଂସ୍ଥା ରହିଛି ମୋତେ କିଛି କରିଦେବାକୁ ପଡ଼ିବ, ଏଇଟା ଅଫିସିଆଲ ଲାଇଫ, ତାପରେ ମୋର ପ୍ରାଇଭେଟ ଲାଇଫ ନାହିଁ, ଆମର ଦୁଇଟା ଲାଇଫ ନାହିଁ, ନା ଆମେ କିଛି ଗୋଟେ କେବଳ ସଂସ୍ଥାରେ ରହୁଛେ ବୋଲି କିଛି କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, ଆଉ ଧର୍ମ ଗ୍ରହଣ କରୁଛେ ବୋଲି କେବଳ ଜପଟିଏ କରିବାକୁ ପଡ଼ିବ, ସେବାଟିଏ କରିବାକୁ ପଡ଼ିବ, ଏଇଟା କେବେ ଲାଇଫ ହେଲା, ଏଇଟା ଅଫିସିଆଲ ଲାଇଫ ପବ୍ଲିକ ଲାଇଫ, ତାପରେ ମୁଁ ମୋର ଯାହା କରିବି। ପ୍ରଭୁ ସେଥିପାଇଁ ଇଂଲିଶରେ କହୁଛନ୍ତି, ସେ ହେଉଛନ୍ତି ଅଫିସିଆଲ ରିଲିଜିୟସ ପର୍ସନ୍ସ, ପ୍ରଭୁ ଏଇ ୱାର୍ଡ ଲଗେଇଛନ୍ତି ଅଫିସିଆଲ ରିଲିଜିୟସ ପର୍ସନ୍ସ, ଅଫିସିଆଲି ଦେୟାର ରିଲିଜିୟସ ପର୍ସନ୍ସ, ସକାଳୁ ଉଠିଲେ ତାଙ୍କ ଗୀତା ଟିକେ ପଢ଼ିଦେବେ, ଏଇଟା କରିଦେବେ ସେଇଟା କରିଦେବେ, ତାପରେ ତାଙ୍କର ଯାହା କାମ କରିବା କଥା କରିବେ, ଆମର ସେଇଟା ନାହିଁ, ଆମର ପ୍ରାଇଭେଟ ଲାଇଫ ନାହିଁ କି ପବ୍ଲିକ ଲାଇଫ ନାହିଁ, ଅଫିସିଆଲ ଲାଇଫ ନାହିଁ, ତିନିଟା ଲାଇଫ ନାହିଁ, ଆମେ ଧର୍ମ ଗ୍ରହଣ କରିଛେ ବୋଲି ଯେ କିଛି ଟିକେ କରିଦେବା ତାପରେ ଆମେ ଆମର ଯାହା କରିବା ସେଇଟା ବି ନୁହେଁ ଆମର, ଆଉ ପ୍ରାଇଭେଟ ଲାଇଫ ବିଲକୁଲ କିଛି ନାହିଁ, ଜିରୋ, ମୋର ଏଇଟା ସରିଗଲା ତାପରେ ମୁଁ ମୋର ଯାହା କରିବା କଥା, ନାଇଁ ନାଇଁ ପ୍ରାଇଭେଟ ଲାଇଫ କିଛି ନାହିଁ, ଆମେ କୃଷ୍ଣଙ୍କ ସୁଖ ଦ୍ୱାର ଅଛି, ଆଉ ପ୍ରାଇଭେଟ କ'ଣ ରହିଲା, ନିଜର ବୋଲି ଯେଉଁ ଶବ୍ଦଟା କେତେବେଳେ ଆସେ, ଯାହାର ସ୍ୱତନ୍ତ୍ରତା ରୁହେ ସିଏ ତାର ନିଜର ଅଛି, ଯିଏ ଅଧୀନ ରହିଲା ତାର ନିଜର କ'ଣ ରହିଲା, ତା ତ ସବୁବେଳେ ମାଲିକ ପାଇଁ, ଏଇଟା ଥିଲା ବ୍ରଜବାସୀମାନଙ୍କର ନନ୍ଦ ଯଶୋଦା ଗୋପ ଗୋପୀ ସମସ୍ତଙ୍କର, ସେଥିପାଇଁ ମହାପ୍ରଭୁ ଆସି କାନ୍ଦୁଥିଲେ ଦିନ ରାତି, ଦିନ ରାତି ମହାପ୍ରଭୁ କାନ୍ଦିକି ଶିଖେଇଛନ୍ତି କୃଷ୍ଣ ସୁଖରେ କେମିତି ବାଧା ହେଉଛି, କୃଷ୍ଣ କେମିତି ମୋତେ ସେବା କରିବାକୁ ପଡ଼ିବ, କୃଷ୍ଣଙ୍କ ପାଇଁ କାନ୍ଦିବାକୁ ପଡ଼ିବ, କୃଷ୍ଣଙ୍କ ପାଇଁ କାନ୍ଦିବା କାହିଁକି କାନ୍ଦିବା ଆମେ କୃଷ୍ଣ ପାଇଁ, କ'ଣ ଅସୁବିଧା, କୃଷ୍ଣଙ୍କର କ'ଣ ଅସୁବିଧା ହେଇଛି ଆମେ କାନ୍ଦିବାର ଅଛି, ଲୋକ ଯେଉଁ କ୍ରନ୍ଦନ କରେ ବା ଲୋକ କାହିଁ କାନ୍ଦୁଛି, ତାହାର କିଛି ଅସୁବିଧା ଅଛି, ଆମର କିଛି ଅସୁବିଧା ହେଲେ ଆମେ କାନ୍ଦୁଛେ, ପ୍ରଭୁ ମୋତେ ଟିକେ ସାହାଯ୍ୟ କର, ଏତା ନା, ଆଚ୍ଛା କୃଷ୍ଣଙ୍କ ପାଇଁ କାନ୍ଦିବା କ'ଣ, କୃଷ୍ଣଙ୍କର କ'ଣ ଅଭାବ ଅଛି କୃଷ୍ଣଙ୍କ ପାଇଁ କାନ୍ଦିବା, ସେଟା କ'ଣ କେଉଁ ସ୍ଥିତି, ସେଟା କିଏ ବୁଝିପାରିବନି, କେବଳ ରାଧାରାଣୀ ବୁଝିବେ, କୃଷ୍ଣ ଗୋଟେ ଗୋଟେ ଦୃଷ୍ଟିରେ ପୂର୍ଣ୍ଣ, ସେ ଆପ୍ତକାମ ଆତ୍ମାରାମ, ତାଙ୍କର କ'ଣ ଅଭାବ ଅଛି, ତାଙ୍କୁ କେମିତି କିଏ ସୁଖ ଦେବ, ଆଉ ସେ ସୁଖରେ କୃଷ୍ଣଙ୍କର କିଛି ବାଧା ହେଉଛି, ସେଟାକୁ ବୁଝିକି ଜଣେ କାନ୍ଦିବ, ଯେମିତି ରାଧାରାଣୀ କାନ୍ଦୁଲେ, କାହିଁ କାନ୍ଦୁଲେ, ମଥୁରା ଦ୍ୱାରକାରେ ତାଙ୍କ ଭଳି କି ସେବା କରିପାରିବେ ନାହିଁ, ଗୋପୀମାନଙ୍କ ଭଳି ତାଙ୍କୁ ଭଲ ପାଇପାରିବେ ନାହିଁ, ଆଚ୍ଛା ମଥୁରା ଦ୍ୱାରକାରେ କ'ଣ କୃଷ୍ଣ କେହି ଭଲ ପାଉନଥିଲେ, ପାଉଥିଲେ ନା, ରୁକ୍ମିଣୀ ସତ୍ୟଭାମା ଏମାନେ ଭଲ ପାଉନଥିଲେ, ସମସ୍ତେ ଭଲ ପାଉଥିଲେ, କିନ୍ତୁ ରାଧାରାଣୀ ଯେଉଁ ନିର୍ମଳ ପ୍ରେମରେ ଭଲ ପାଉଥିଲେ ସେଟାକୁ ସେ ବୁଝିପାରୁଥିଲେ, ହେଲେ ପ୍ରେମର ବୈଚିତ୍ରତା ତାକୁ ବୁଝି ହେବନି, ଜଣେ ଯେମିତି ମାଆଟା, ମାଆ ତାର ସେ ତା ପୁଅକୁ ବାଇଗଣ ପୋଡ଼ିକି ଦେବ, ସେ ଭେଣ୍ଡି ଭାଜିକି ଦବ, ସେ ଜହ୍ନିକି ଏମିତି ସନ୍ତୁଳା କରିକି ଦବ, ଏଇଟା ଦବ। ସିଏ ଯଦି ପଳେଇଗଲା, ତା ପୁଅଟା ଯଦି ପଳେଇ ଯାଇଥିବ ମାମୁଁ ଘରକୁ କି କୁଆଡ଼େ ଯାଇଛି, ସେ କ'ଣ ମା କ'ଣ ଚିନ୍ତା କରିବ, କୁଆଡ଼େ ଯାଇଥିବ କ'ଣ ଖାଉଥିବ, ସେ ଏଟା ଖାଏନି, ଆଳୁଟା ଖାଏନି, ବାଇଗଣଟା ଖାଏନି, ଏଟା ଖାଏନି, ସେଟା କିଏ ଜାଣିଛି, ମା ଜାଣିବ ନା ଆଉ କାହିଁକି, ତାର ମା ଜାଣିଛି, ମାର ପୁତ୍ର ପ୍ରତି ପ୍ରେମଟା ରହିଛି, ସ୍ନେହଟା ରହିଛି। ପୁଅଟା ଗୋଟେ ବଡ଼ ଅଫିସର ହେଇଗଲେ ବି ସେ ଆମେରିକାରେ ରହିଛି, ତାର କିଛି ଅଭାବ ନାହିଁ, ତାର କିଛି ଅଭାବ ନାହିଁ, ବହୁତ ପଇସା ପତ୍ର, ସେ ସୁଖରେ ରହୁଥିବ, ପୁତ୍ର କିଛି ଅଭାବ ନଥିବ, କିନ୍ତୁ କିଏ ଅନୁତାପ କିଏ କରୁଥିବ, ମା, ତାର ପ୍ରେମ ତାର ଯୋଉ ସ୍ନେହଟା ତାକୁ ଉଦ୍ବେଳିତ କରେ। ଆଉ ଇଏ ତ ଗୋଟେ ଜାଗତିକ ଉଦାହରଣ ମୁଁ ଦେଲି, ଆଉ ସେ ପ୍ରେମ ସ୍ତର ଯୋଉ ରାଧାରାଣୀଙ୍କର ଯୋଉ ସ୍ତର, ନିରବଚ୍ଛିନ୍ନ ନିରନ୍ତର କୃଷ୍ଣଙ୍କୁ ସୁଖ ସାଗରରେ ଭସେଇବା, ମଗ୍ନ କରେଇବା, ଏଇଟା ଥିଲା ତାଙ୍କର ସଂକଳ୍ପ ପ୍ରେମର, ଏଇଟା ହଉଛି ଶକ୍ତି। କୃଷ୍ଣଙ୍କୁ ବସ କେ କ'ଣ କରିଛ, ଆମେ ପଢ଼ୁଛେ, ଆମେ କୃଷ୍ଣ ଭଗବାନ ଯୋଉ ଶବ୍ଦର ଅର୍ଥକୁ ଆମେ କହୁଛେ ଛଅଟା ଐଶ୍ୱର୍ଯ୍ୟ ଅଛି, ତାଙ୍କୁ ଗୋଟେ କ'ଣ କିଏ ବସ କରିବ, ସେ ବସ ହେଇଯାଆନ୍ତି। ପ୍ରେମେ କୃଷ୍ଣ ବସ ହୟ, ଏଟା ପ୍ରେମର ଶକ୍ତି, ଏଟା ପ୍ରେମର ଶକ୍ତି। ସେ ଶକ୍ତି ପ୍ରାପ୍ତ ନହେଲେ ଆମେ କୃଷ୍ଣଙ୍କୁ ପାଇପାରିବାନି। ଆଉ ସେ ପ୍ରେମର ଅର୍ଥ ହଉଛି କୃଷ୍ଣ ସୁଖ, ଆଉ କିଛି ନା, ପ୍ରେମର ଆଉ କିଛି ସଂଜ୍ଞା ନାହିଁ, ପ୍ରେମର ଆଉ କିଛି। ଏଇ ପ୍ରଥମେ ଆମେ ଏସବୁ ଭୁଲ ଠିକ, ଏଟା ବିଧି, ଏଟା ନିୟମ, ଏଟା ଏଟା କରିବା ଦରକାର, ଏଟା କରିବା ଦରକାର ନାହିଁ, ଏସବୁ ଚାଲିଛି ଶାସ୍ତ୍ର, ବିଧି ନିୟମ ବିଧି ନିଷେଧ ସବୁ ରହିଲା, ଏ ସବୁ ଉର୍ଦ୍ଧାର କୋଉଟା ରହିଲା, ପ୍ରେମ, ଭଗବାନଙ୍କୁ ଭଲ ପାଇବା। ସେ ଭଲ ପାଇବାଟା କେମିତି, ଏ ଜଗତରେ ନାହିଁ, ଯୋଉଟା ଜଗତରେ ଆମେ କେବେ ଭଲ ପାଇବାଟା ଶିଖିନେ, ସେଇ ଭଲ ପାଇବା ସେଟା କ'ଣ, ସେଟା ସେଟା ଏବେ ବୁଝିପାରିବନି। ପ୍ରେମର ଭାଷା କିଛି ନାହିଁ, ପ୍ରେମକୁ କେହି କହିପାରିବନି, କ'ଣ କ'ଣ କହିପାରିବ। ଗୋଟେ ଯେମିତି ଗୋଟେ ସ୍ୱାମୀ ସ୍ତ୍ରୀ, ସେ ବିବାହ ହେଇଛନ୍ତି, ତାଙ୍କର ଯୋଉ ସମ୍ପର୍କ, ତାଙ୍କର ଯୋଉ କଥାବାର୍ତ୍ତା, ତାଙ୍କର ଯୋଉ ଫିଲିଙ୍ଗସଟାକୁ ସେ ଗୋଟେ ଛୋଟ ପିଲାଟାକୁ କହିବ, ସେ କ'ଣ କହିପାରିବେ, ସେ କହିଲେ ଛୋଟ ପିଲା ବୁଝିପାରିବ, ସେ ବୁଝିପାରିବେ ନା, ତାର ବୟସ ହେଇନି, ସେ ଜାଣିନି ସେ ଜିନିଷଟା କ'ଣ, ସେ ପ୍ରେମ ସମ୍ବନ୍ଧରେ, ସେ ଦେହ ସମ୍ବନ୍ଧରେ ସମ୍ବନ୍ଧ ହେଲେ ତାର ସେ ଲେବୁଲ ଗଲେ ସେ ବୁଝିପାରିବ ନା ବୁଝିପାରିବେନି, ସେଥିପାଇଁ ପ୍ରେମର ପରିଭାଷା କିଛି ନାହିଁ, ପ୍ରେମ କିଛି କହି ହୁଏ ନା, କେବଳ ପ୍ରେମର ପରିଭାଷା ଯେତେବେଳେ ବାହାରି ପଡ଼ିଛି ମୁଖରୁ, ସେଟା ପ୍ରେମିକମାନେ, ଏ ହେଉଛି ପ୍ରେମର ଧର୍ମରେ ସେମାନେ ଯେମିତି ବାଚାଳ ବୋଲି କିଛି କହିଦେଇଛନ୍ତି। ସୁଖଦେବ ଗୋସ୍ୱାମୀ ସବୁ ଇଣ୍ଡାଇରେକ୍ଟଲି ପ୍ରେମର କଥା କହିଲେ, ସେ କହିପାରିବେନି ପ୍ରେମର ଭାଷାକୁ, ରାଧାରାଣୀଙ୍କ ନାମ ବି ସେଥିପାଇଁ ନେଲେ, ପ୍ରେମର ଯୋଉ ପରିଭାଷା ତାକୁ କ'ଣ କ'ଣ କହିବ, ଜଗତ ଲୋକ କ'ଣ ବୁଝିବ, ସେ କ'ଣ ବୁଝିବ, ଗୋଟେ ମଣିଷକୁ ଆମେ ବୁଝିପାରୁନେ, ତାର ସ୍ୱଭାବକୁ ଆମେ ବୁଝିପାରୁନେ, ତାର ହୃଦୟକୁ ଆମେ ବୁଝିପାରୁନେ, ସେ ଆମ ସାଙ୍ଗରେ ଡୁପ୍ଲିକେଟ୍ କପଟ କାମ କରିଦେଉଛି, ସେ ଗୋଟେ ମିଥ୍ୟା କଥା କହିଦେଉଛି, ଗୋଟେ ମିଥ୍ୟାଚାରୀ, ତା ହୃଦୟରେ ବିଭିନ୍ନ ପ୍ରକାର ଭାବନା ରହିଛି, ଏଇ ଜୀବ କ'ଣ ସେ ପ୍ରେମକୁ ବୁଝିବ, ବିଲକୁଲ। ସେଥିପାଇଁ ଆମ ଆଚାର୍ଯ୍ୟମାନେ ଚର୍ଚ୍ଚା ବି କରିନାହାନ୍ତି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀ ମହାରାଜ, ତମେ କେତେଟା ଲେକ୍ଚର ଦଶମ ସ୍କନ୍ଦରେ ବାହାରିବ ରାଧାରାଣୀଙ୍କ ବିଷୟରେ, କେବଳ କୃଷ୍ଣ ଲୀଳା କିଛି ସିମ୍ପୁଲ ଜିନିଷ ଲେଖ, କେବେ କେବେ ବି ସେମାନେ କୃଷ୍ଣଙ୍କ ରାଧାରାଣୀଙ୍କ ବିଷୟରେ ଆଲୋଚନା କରନ୍ତି ନା, ଦେଖିଛ କେବେ, କେବେ ମତେ ଗୋଟିଏ ଲେକ୍ଚର ଦେଖାଇ ଦେଇପାରେ ଦଶମ ସ୍କନ୍ଦ ଉପରେ ଗୋଟିଏ ଶ୍ଲୋକ ମତେ ଦେଖାଇ ଦେ, ଗୋଟିଏ ଲୀଳା ମତେ ଦେଖିପାରିବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ନାହିଁ, କେବେ କେବେ କୁହନ୍ତିନି, ଜୀବ ଏଠି ବୁଝିପାରିବନି ସେ ଜିନିଷ, କାରଣ ସେ ତା ଭିତରେ ତାର ହୃଦୟ ଭିତରେ ଅତି ବେଶୀରେ ଗୋଟେ ବିଧି ଭକ୍ତିଟା ଧରିକି ରହିଛି, ସେ ଏତିକି ସକାଳୁ ଉଠୁଛି, ନିୟମ ଜପ କରିଦେଉଛି, ଏଇଟା ତାର ନିଜ ସୁଖ ସବୁ ରହିଛି, ସେ କ'ଣ ବୁଝିବ ପ୍ରେମକୁ, ତାର ନିଜେ ବଞ୍ଚିବା, ବର୍ତ୍ତମାନ ବଞ୍ଚିବାଟା ଭକ୍ତ ଗୋଟେ ବଞ୍ଚିବା ପାଇଁ ତାର ପ୍ରୟାସ ଚାଲିଛି, ମୁଁ କେମିତି ବଞ୍ଚିବି, ଆରେ ଯିଏ ବଞ୍ଚିବା ପାଇଁ ଯାଉ ସେ ପ୍ରେମ କରିପାରିବ, ପ୍ରେମର କହିବା ତୁମକୁ ପାଗଳ ହେବାକୁ ପଡ଼ିବ, ଗୋପୀମାନେ ବଞ୍ଚିବା କଥା ଚିନ୍ତା କରିଥିଲେ ସେ କେବେ କୃଷ୍ଣଙ୍କୁ ଭଲ ପାଇନଥାନ୍ତେ, ସେ ଜାଣିଛ ନା, ଆମେ ଆମେ କ'ଣ, ଆମେ ଝିଅ ଗୁଡ଼ାକ ଆମେ ବାହା ହେଇପାରିବୁ ନାହୁଁ, କିମ୍ବା ଆମେ ବହୁ, ଆମେ ଯଦି କୃଷ୍ଣଙ୍କୁ ଭଲ ପାଇବୁ ଆମ ଘରୁ ଶାଶୁ ବାହାର କରିଦେବ, ଯେ ବଞ୍ଚିବା ପାଇଁ ଚାହୁଁଛି ସେ କେବେ କୃଷ୍ଣ ଏ ତିଳକ ଲଗେଇବା ଉଚିତ ନାହିଁ, ବଞ୍ଚିବା ପାଇଁ ତୁମେ ଚାହୁଁଛ ତୁମକୁ ବଞ୍ଚେଇ ଦେବେ, ଆରେ କେତେ ଜୀବକୁ ଭଗବାନ ପାପିଟାକୁ ବଞ୍ଚଉଛନ୍ତି, ଆତଙ୍କବାଦୀକି ବଞ୍ଚଉଛନ୍ତି, ବଞ୍ଚିବା ପାଇଁ ତୁମେ କାହିଁକି ତିଳକ ଧାରଣ କରୁଛ, ଅନନ୍ତ କୋଟି ଜୀବକୁ ଭଗବାନ ଖାଇବାକୁ ଦେଉଛନ୍ତି, ଏ ତିଳକର ଯୋଉ ମୂଲ୍ୟ ଏଇଟା, ଏ କେବଳ ଖାଇବା ପାଇଁ ବଞ୍ଚିବା ପାଇଁ ଜୀବନ, ଭଗବାନଙ୍କୁ ଭଲ ପାଇବା ପାଇଁ, ଇଏ ବହୁତ ଉନ୍ନତର ଜିନିଷ, ତାକୁ ଏ ଜଗତରେ ସେ ତାକୁ ବୁଝିପାରିବେନି। କେବଳ ଆଚାର୍ଯ୍ୟମାନେ ଯେତେବେଳେ ଗୋଟେ ପ୍ରେମରେ ମଗ୍ନ ହେଇଯାଆନ୍ତି, ପାଗଳ ହେଇଯାଆନ୍ତି, ପ୍ରେମରେ ପାଗଳ ହେଇଯାଏ ସେତେବେଳେ ଏଇଟା ସବୁ ଉଦ୍ଗାର କରିଦିଅନ୍ତି, ବାହାରି ଆସିଛି କିଛି ଲୋକ ବୁଝି କିଛି ଗୋଟେ ଯେଉଁ ଯାହା କୃଷ୍ଣ ଲୀଳା ବିଶେଷ କରି ରାଧାରାଣୀ ଏସବୁ କ'ଣ ପ୍ରେମଗ୍ରସ୍ତ ହେଇକି ସେ ଉଦ୍ଗାର ଭଳିଆ ତାଙ୍କର ଚାଲି ଆସିଛି। ସେଥିପାଇଁ ଗୋସ୍ୱାମୀମାନେ ସବୁ ଗ୍ରନ୍ଥ ରଚନା କରି ସବୁ ସମାଜ ଦେଇକି ପଳେଇଗଲେ, ଲେଖକ କି ବୁଝିପାରିବେନି। ଯେମିତି ବିଳାପ ପୁଷ୍ପାଞ୍ଜଳି ଚାଟୁ ପୁଷ୍ପା ବିଳାପ ପୁଷ୍ପାଞ୍ଜଳି କହିଲେ ବିଳାପ ତା ନାଁ ଦେଖୁନା ବିଳାପ ପୁଷ୍ପାଞ୍ଜଳି କୁସୁମାଞ୍ଜଳି ତ କ'ଣ ବୁଝିପାରିବେ ସ୍ତବାବଳୀ ସୁ ଗୋସ୍ୱାମୀଙ୍କର ସୁରାଧାରଣୀଙ୍କର କେତେବେଳେ ଚରଣ ଚିହ୍ନ ଗାଭୀଙ୍କର ଚିହ୍ନ ତାଙ୍କର ପାଦ ଚିହ୍ନ ବୃନ୍ଦାବନ ପ୍ରଣାମ ଆଖୁଙ୍କ ପ୍ରଣାମ କ'ଣ ଯିବ ଗୋଟେ ବୁଝିବ ସେ କହିଲେ ପଢ଼ିଦେଇ କିଛି ଗୋଟେ ଜାଣିପାରିବ ତାକୁ ଧାରଣ କରିପାରିବ। ନିଜସ୍ୱକୁ ନ ଛାଡ଼ିଲେ କ'ଣ ସ୍ପିରିଚୁଆଲ ପ୍ଲାଟଫର୍ମରେ ଆଧ୍ୟାତ୍ମିକ ଜୀବନର ଶୁଦ୍ଧ ଭକ୍ତି ସ୍ତରରେ ତୁମେ ପାଦ ବି ଦେଇପାରିବ ନା। ତୁମେ ଯଦି ବଞ୍ଚିବା ପାଇଁ ଚାହୁଁଛ ମୁଁ ଧର୍ମକୁ ଆଶ୍ରୟ କରି ବଞ୍ଚିଯିବି, ସେ ଲାଇଫ୍ ଅଲଗା, ସେଇଟା ଭକ୍ତି ସହିତ କିଛି ସମ୍ପର୍କ ନାହିଁ। ଅଲେଖିଆ ବଞ୍ଚୁଛନ୍ତି, ତୁମେ କେବେ ବଞ୍ଚିବା ପାଇଁ ଚାହୁଁଛ ଚାଲ ମୁଁ ଗଞ୍ଜାମରେ ଶହ ଶହ ବାବାକୁ ଚାଲ ମୁଁ ତୁମ ମନ୍ଦିରମାନଙ୍କୁ ରଖିଦେଇ ପଳେଇ ଆସିବି, ତୁମେ କିଛି କରିବା ପଡ଼ିବ ନହେଲେ ଖାଇବ ବସି। ହଜାର ହଜାର ଭାରତବର୍ଷର ମନ୍ଦିର ପଡ଼ିଛି, ଲୋକ ବାବାଙ୍କୁ ଖୋଜୁଛନ୍ତି, ପ୍ରଭୁପାଦ ଏଥିପାଇଁ ସଂସ୍ଥା କରୁନାହାନ୍ତି। ପ୍ରଭୁପାଦ ଯେଉଁ କହୁଛନ୍ତି ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହାଇଟ୍, ଭଗବାନଙ୍କ ପାଖକୁ ଯିବାକୁ ପଡ଼ିବ, ପ୍ରଭୁଙ୍କ ପାଖକୁ ଯିବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, ପ୍ରେମ ପ୍ରେମ ପ୍ରାପ୍ତ ହେବାକୁ ପଡ଼ିବ। ବଞ୍ଚିବା କଥା ତୁମେ ଚିନ୍ତା କରନି, କୃଷ୍ଣଙ୍କୁ ଆଶ୍ରୟ କରି ତୁମେ ବଞ୍ଚିବା କଥା ଚିନ୍ତା କରୁଛ ମାନେ ତୁମର କୃଷ୍ଣ ଉପରେ ଭରସା ନାହିଁ। ଜଣେ ଯଦି କହିବ ମୋର ପଇସା କେଉଁଠୁ ଆସିବ, ମୁଁ ବୁଢ଼ା ହେଇଗଲେ କ'ଣ କରିବି, ତୁମେ କାହିଁ ଭଜନ କରୁଛ, ଭଜନ କରିବା ଆବଶ୍ୟକ ନାହିଁ। ତାମାନେ ତୁମର ତୁମର କ'ଣ ବିଶ୍ୱାସ ଆସୁଛି, ତୁମର କର୍ମଫଳକୁ କୃଷ୍ଣ ଖଣ୍ଡନ କରିପାରିବେ ନାହିଁ। ଆମେ ଆମ ଜୀବନ କଥା ଆମେ ସବୁ ଦେଖୁଛୁ, ଆମେ ଆମେ ଆଜି ଅନୁଭବ କରିକି ଆମେ ସବୁ ଦେଖୁଛୁ, ଏ ଅନୁଭବର କଥା। ପାଞ୍ଚ ପଇସା ତୁମେ ତ ବର୍ତ୍ତମାନ ମନ୍ଦିର ସବୁ ଜଏନ୍ କରୁଛୁ, ତୁମ ସମସ୍ତଙ୍କ କତିରେ ପଇସା ଅଛି, ପଇସା କାହା କତିରେ ନଥିଲେ ବି କାମ ମାଗିଦେଲେ ବି ତୁମେ ଦେଇଦେବେ କି ନାହିଁ। ତୁମେ ଆଜି ଗୋଟେ ଫୋନ୍ କଲ୍ ଲଗେଇଦେବ, ତୁମ ବାପାଙ୍କୁ ବାପା ପଇସା ପଠେଇଦେବ, ତ ସାଙ୍ଗକୁ ପଠେଇଦେବ ସାଙ୍ଗ କହିଦେବ, ବାବୁଲେ ଗଲେ ମାଗିଦେବ, ବାବୁଲେ 50 ଟଙ୍କା ଦେଲେ ଦେବେନି, ସେ ମାଗିବ କାଲି ବିନୋଦ ତୁମେ ଦେବେନି, ହଁ ମାଗୁଛି ପ୍ରଭୁଟା ଦେଇ ଦିଅ। ତୁମର ତ କିଛି ସୋର୍ସ ଅଛି ବର୍ତ୍ତମାନ, କି ଆସୁଛି କି ମନ୍ଦିର ଭକ୍ତ ଆସୁଛନ୍ତି ଡୋନେସନ୍ ଦେଇ ଦିଅ। ଆମ ବେଳେ ସେସବୁ କିଛି ନଥିଲା, କେବଳ ଜଣେ ହିଁ ଡୋନେସନ୍ ରଖିବେ, କିଏ ଟେବୁଲ ପ୍ରେସିଡେଣ୍ଟ, ଅଦର କେହି ରଖିପାରିବେନି। ଆମ ହାତ ସିଙ୍ଗିଲ୍ ପଇସା ନାହିଁ, 25 ବର୍ଷ 20 ବର୍ଷ 22 ବର୍ଷ ନେଖା ଆମେ ରହିଛୁ, 15-20 ବର୍ଷ ଏଇ ସନ୍ନ୍ୟାସ ହେଲା ପରେ ପ୍ରବଚନ ଦେଲା ପରେ ହାତରେ ପଇସାଟା ଧରିଲୁ, ନହେଲେ ପଇସା ବି କେବେ ଦେଖିନୁ ଆମେ ଜୀବନରେ। ଜୀବନରେ ତୁମେ ଚିନ୍ତା କରିବା ପାଇଁ ଚାହୁଁଛ ମୁଁ ଅର୍ଥ ରଖିବି ଯଶ, ମୋତେ କିଏ ପଚାର, ତୁମେ ଭକ୍ତି କରିପାରିବ ଶୁଦ୍ଧ ଭକ୍ତି କରିପାରିବ ନାହିଁ, ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ କେବେ ହଉ, ତୁମ ଚିନ୍ତାଟା କୋଉଠି ରହୁଛି, ଅର୍ଥ ଉପରେ ବଞ୍ଚିବା ଉପରେ, ତାହେଲେ ତୁମର ବିଶ୍ୱାସ କୃଷ୍ଣଙ୍କ ଉପରେ ନାହିଁ। ତୁମର କର୍ମଫଳଟା କିଏ ଖଣ୍ଡନ କରିପାରିବେ, କୃଷ୍ଣ ଖଣ୍ଡନ କରିପାରିବେ। ତେଣୁ ଯିଏ ଭଜନ କରୁଛି ପ୍ରେମରେ ତା ପାଇଁ କେଉଁଠି ଅଭାବ ନାହିଁ, କିଛି ଅଭାବ ନାହିଁ। କୃଷ୍ଣଙ୍କୁ ସୁଖ ଦେବା ଶିଖ, ତାପରେ ତୁମ ପଛରେ କୃଷ୍ଣ ଗୁଡ଼ାଇବେ। ଆଉ ତୁମେ ସଂସାରର ସୁଖ ପଛରେ, ସଂସାର ଧନ ସମ୍ପତ୍ତି ସମ୍ମାନ ପଛରେ ଗୋଟେ କ'ଣ କୃଷ୍ଣ ପାଇପାରିବ, ସିଏ ବହୁତ ଦୂରରେ କୃଷ୍ଣ। କେହି ଏମିତି ବଞ୍ଚିବା ପାଇଁ ଚେଷ୍ଟା କରିକି ଯଦି ସେ କହିବ ମୁଁ ଭକ୍ତିରେ ଭଗବାନଙ୍କୁ ପାଇବି, ଭୁଲି ଯା, ସେଟା କୃଷ୍ଣ କୃଷ୍ଣ ଅଲଗା ରାସ୍ତାରେ ଅଛନ୍ତି, ତୁମେ ଅଲଗା ରାସ୍ତାରେ ଅଛ। କୃଷ୍ଣ ବି ଆଶ୍ରୟ ଦଉଛ ନା, କ'ଣ କହିଲା ଆର୍ତି ଅର୍ଥାର୍ଥ ଜିଜ୍ଞାସୁ ଜ୍ଞାନିଶ୍ଚ ଭାରତ, ଏମାନେ ଭଜନ କରନ୍ତି, ହଁ ଚତୁର୍ବିଧା ଭଜନ ଦେ ମା, ଚାରିଜଣ ଭଜନ କରନ୍ତି, ଏମାନେ ସ୍ୱୀକୃତିବାନ। ଯଦି କହିଦେଇକି ପୁଣି ଲାଷ୍ଟ ବେଳକୁ ଯାଇ କ'ଣ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ଏଇ ଚାରି କାଟାଗୋରୀର ଲୋକ ମତେ ଭଜନ କରନ୍ତି, ତମର ସେଠି କେମିତି କହିଲେ ସର୍ବଧର୍ମ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସବୁ ଧର୍ମକୁ ଛାଡ଼, ମାନେ ସବୁ ଧର୍ମ ଜଣେ ଛାଡ଼ିବ କେମିତି, ଆର୍ତିଟା ତାର କ'ଣ ଦରକାର, ତା ବିପଦରେ ପଡ଼ିଛି, ଅର୍ଥାର୍ଥ ତାର ଟଙ୍କା ଦରକାର, ଜିଜ୍ଞାସୁ ତାର ପରମାର୍ଥ ଜିଜ୍ଞାସୁ ତାର ଅଛି, ଜ୍ଞାନୀ ମୁକ୍ତି ଚାହୁଁଛି, କିନ୍ତୁ ଭଗବାନ କହିଲେ ସର୍ବଧର୍ମ ପରିତ୍ୟଜ୍ୟ ସବୁ ପ୍ରକାର ଧର୍ମକୁ ତୁମେ ଛାଡ଼, ତାର କ'ଣ ଦରକାର ସେଥିପାଇଁ। ସେଥିପାଇଁ ପ୍ରଥମେ ଶ୍ରଦ୍ଧା ସ୍ତରରୁ ଯାଇ ପ୍ରେମ ପାଖରେ ପହଞ୍ଚିବାକୁ ପଡ଼ିବ। ଆମେ ତ ପ୍ରଥମ ସ୍ତର ଅଟକି ଯାଇଛି, ଆଉ ପ୍ରଥମ ସ୍ତର ଅଟକି ଯାଇଛି। ଗୁରୁଦେବ କୁହନ୍ତି 99% ଲୋକଙ୍କର ବିଶ୍ୱାସ ନାହିଁ, ଶ୍ରଦ୍ଧା ନାହିଁ, ତାହେଲେ ଶ୍ରଦ୍ଧା ନାହିଁ। ଗୁରୁଦେବ ଷ୍ଟ୍ରେଟ୍ କହୁଛନ୍ତି, କେତେ ଜଣ ବିଶ୍ୱାସ କରୁଛନ୍ତି, ଏଟା ସତ୍ୟ। ଭଗବାନ ବିଶ୍ୱାସ କରି ଲୋକ କେଜଣ ଅଛନ୍ତି? କିଛି କ'ଣ ଟିକେ ହେଇଗଲେ ତାର ମୋର କ'ଣ ଅସୁବିଧା ହେଇଯିବ, ମୋର ଏଇଟା ହେଇଯିବ, ସେଟା ହେଇଯିବ। ଆଉ ବାହାର ଲୋକ କଥା କ'ଣ କହିବ? ଭକ୍ତ ସମାଜ କଥା କହ, ଚିନ୍ତା କର, ସବୁବେଳେ ଗୋଟେ ଭୌତିକ ଯୋଜନା ରହୁଛି ନା, ମୋର ଏଟା ନକଲେ ଅସୁବିଧା ହେବ, ଏଟା ଏମିତି କଲେ ଏଟା। କୃଷ୍ଣଙ୍କୁ ବିଶ୍ୱାସ କରିବା ଏତେ ସହଜ ନୁହେଁ। ସେ ସେ କହିଦେଲା ସ୍ୱଳ୍ପ ପୁଣ୍ୟ ବତାମ ରାଜନ ବିଶ୍ୱାସ ନୈବ ଜାୟତେ। ସେ ଖାଲି ଖାଲି କହିଲେ ଭକ୍ତ ଠାକୁର ପ୍ରଚୁର ପୁଣ୍ୟ ଭରି ପୁଣ୍ୟ ସ୍ୱୀକୃତି ପୁଣ୍ୟ ତମେ ଭକ୍ତି ସ୍ୱୀକୃତି ପ୍ରଚୁର ଅଛି। ସେ ଗୁରୁକୃଷ୍ଣଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରିପାରିବ। ସିଏ ଆଉ ଚିନ୍ତା କରିବନି ମୋ ଶରୀର କ'ଣ ହବ, ମୁଁ ବୁଢା ହେଇଗଲେ କ'ଣ କରିବି, ମୋତେ କିଏ ଖାଇବାକୁ ଦେବ, ମୋତେ କିଏ ପୋଷିବ। ଆରେ ବାବା, ରାସ୍ତା କଡ଼ରେ ବୁଲିବା ଲୋକ ତ ଖାଇବାକୁ ମିଳୁଛି, ଆମେ ପୁଣି ତୁଳସୀ ମାଳି ଧାରଣ କରିକି ହରିନାମ କରିକି ଆମକୁ ଖାଇବାକୁ ମିଳିବନି? ଆମକୁ କିଏ ଆଶ୍ରୟ ଦେବେନି? କେତେଟା ତୁମର ଜାଗା ଦରକାର, କେତେଟା ତୁମ ଲ୍ୟାଣ୍ଡ ଦରକାର? ଚାଲ ତୁମେ ଓଡ଼ିଶାରେ ଦେଖ, ଶହ ଶହ ମଠ ମନ୍ଦିର, ଓଡ଼ିଶାରେ ହଜାର ହଜାର ମଠ ମନ୍ଦିର ପଡ଼ିଛି, ହଜାର ହଜାର ଜାଗା ପଡ଼ିଛି ରହିବା ପାଇଁ। ଭଜନ କରିବା ପାଇଁ କେଉଁଠି ଅସୁବିଧା ନାହିଁ, ଭୋଗ କରିବା ପାଇଁ ସବୁଆଡ଼େ ଅସୁବିଧା। ଭକ୍ତ ପାଇଁ ଭଜନ କରିବା ପାଇଁ କେଉଁଠି ଅସୁବିଧା ନାହିଁ। ସେ ଯଦି କୃଷ୍ଣଙ୍କୁ ଭଲ ପାଇବା ପାଇଁ ଚାହୁଁଛି, ସେ ଯୋଉଠି ଯିବ ସେଠି ତାକୁ ଜାଗା ମିଳିଯିବ। କିନ୍ତୁ ଭୋଗ କରିବା ପାଇଁ ଇଚ୍ଛା ହେଲେ, ନିଜର ସୁଖ ଥିଲେ ଯେଉଁଠି ତୁମେ ଯିବ ବାଧା ସୃଷ୍ଟି ହେବ, କେଉଁଠି ଅସୁବିଧା ନାହିଁ। ଯିଏ ଚାହୁଁଛି କୃଷ୍ଣଙ୍କୁ ସୁଖ ଦେବା ପାଇଁ, ସେ ଯେଉଁଠି ତା ପାଇଁ ଆରେଞ୍ଜମେଣ୍ଟ ଆସିବ। ଆଉ ଯିଏ ଚାହୁଁଛି ନିଜକୁ ସୁଖ ଦେବା ପାଇଁ, ସେ ଯୁଆଡ଼େ ଯିବ ଅସୁବିଧା। ସେଥିପାଇଁ ସବୁଆଡ଼େ ଅସୁବିଧା ଅଛି, ସବୁଆଡ଼େ ସୁବିଧା ଅଛି, ଦୁଇଟା ଜିନିଷ ସବୁଆଡ଼େ ଅଛି। ଅସୁବିଧା ସୁବିଧା କାହା ପାଇଁ? ଦୁଇ କାଟାଗୋରୀ ଲୋକମାନଙ୍କ ପାଇଁ, ଯାହାର ନିଜ ସୁଖ ତାର ସବୁଆଡ଼େ ଅସୁବିଧା, ଯାହାର ନିଜର ସୁଖ ନାହିଁ ସେ ସବୁଆଡ଼େ ଆଡ଼ଜଷ୍ଟ କରିଯିବ, କିଛି ଅସୁବିଧା ନାହିଁ, ସବୁଆଡ଼େ ରହିପାରିବ। ସେ ଯଦି ଗୋଟିଏ ସ୍ଥାନରେ ରହିପାରୁନି, ତାହେଲେ ପ୍ରତିକୂଳ ଭକ୍ତିର ପ୍ରତିକୂଳ ପରିସ୍ଥିତି ଅଛି, ଆଉ ଗୋଟେ ଜାଗାରେ ରହିଯିବ, କିଛି ଅସୁବିଧା ନାହିଁ। ଭଗବାନ ସେ ଚାହୁଁଛି କୃଷ୍ଣଙ୍କୁ ସୁଖ ଦେବା ପାଇଁ। ଆମେ ଭକ୍ତିର ମିନିମମ ଷ୍ଟାଣ୍ଡାର୍ଡ ସବୁ ଜାଣିବା ଦରକାର। ଆମର ଲକ୍ଷ୍ୟ ହେଉଛି ପ୍ରେମ, ଆମେ ଶ୍ରଦ୍ଧା ସ୍ତରରେ ଅଟକି ଗଲେ, ଯେତେବେଳେ ଶ୍ରଦ୍ଧାରେ ଆମର ପୂର୍ଣ୍ଣ ଶ୍ରଦ୍ଧା ନାହିଁ, ସାଧୁସଂ କ'ଣ ହେଉଛି? ହଁ, ବିଶ୍ୱାସଟା ତ ନାହିଁ। ବିଶ୍ୱାସଟା ସିନା ସାଧୁ ଉପରେ କଲେ ତାପରେ ଭଗବାନ ଉପରେ କରିବ, ଭଗବାନ ଉପରେ କ'ଣ ହେଉଛି? ଗୋଟେ ବିଶ୍ୱାସ ଅଛି, ଦେଖିଛି କି ସେ ଭଗବାନଙ୍କୁ? ସେ କ'ଣ ଭଗବାନ ଜାଣିଛି? ଭଗବାନଙ୍କ ପ୍ରତି ଅନୁଭବରେ ତାର ରହିଛି କିଛି? ଯିଏ ଭଗବାନଙ୍କୁ ଜଣେଇଲେ, ଆମେ ଜାଣିଲେ କାହା ପାଇଁ? ସାଧୁଙ୍କ ପାଇଁ, ପ୍ରଭୁପାଦଙ୍କ ପାଇଁ ଜାଣିଲେ ନା? ଆମର ତାଙ୍କ ଉପରେ ବିଶ୍ୱାସ ନାହିଁ, ସିଏ ହିଁ ଭଗବାନଙ୍କୁ ଯାହା କହିଛନ୍ତି ସିଏ ହେଉଛି ସତ୍ ପ୍ରତିଶତ, ସତ୍ ପ୍ରତିଶତ 100% ପରଫେକ୍ଟ, ତା ଦେହରେ ଗୋଟିଏ ପରସେଣ୍ଟ କମ୍ ନାହିଁ। ସେତିକି ଯଦି ବିଶ୍ୱାସ ଟିକେ ନ ରହିଲା, ତୁମେ ଭଗବାନ ବୁଝିପାରିବନି। ଆଉ ତୁମର ଶ୍ରବଣ କୀର୍ତ୍ତନ ଯାହା ତୁମେ କରୁଛ, ଇଏ ଅଟକିଗଲା। କେଉଁଠି ଅଟକିଲା? ଶ୍ରଦ୍ଧା ସ୍ତରରେ ଅଟକି, ଲୌକିକ ଶ୍ରଦ୍ଧା ସ୍ତର ଅଟକି ରହିଗଲା, ଶାସ୍ତ୍ରୀୟ ଶ୍ରଦ୍ଧା ସ୍ତରକୁ ଯାଇପାରିଲା। ଆଉ ସାଧୁସଙ୍ଗ କ'ଣ କରିବ ତୁମେ? ଆମେ ସନ୍ଦେହ ଭିତରେ, ଅନର୍ଥ ଭିତରେ ସାଧୁସଙ୍ଗ କରୁଛି। ଯେତେ ପ୍ରକାର ଶ୍ରବଣ କୀର୍ତ୍ତନ ହେଉଛି କ'ଣ? ଗୋଟେ ଜିନିଷର ବ୍ୟସ୍ତତା ଆମର ନାହିଁ, ଆମର ଶୁଦ୍ଧ ଭକ୍ତଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ନାହିଁ। ସେଥିପାଇଁ ସେ ଲେଖିଲେ ନା, ଶୁଦ୍ଧ ଭକ୍ତ ଚରଣ ରେଣୁ ଭଜନ ଅନୁକୂଳ। କାହିଁକି କଥା ଲେଖିଲେ? ସବୁ ଲିଙ୍କ ହେଇ ଗୁନ୍ଥା ହେଇକି ରହିଛି ନା ଫିଲୋସଫିଟା, ଦର୍ଶନଟା। ଆଉ କିଛି ଅନୁକୂଳ ନାହିଁ ଭଜନର, ଆଉ କିଛି ଅନୁକୂଳ? ତୁମେ ଯାହା ଜାଣିଛ, ୟୁ ଆର୍ ଏ ସ୍କଲାର, ତୁମେ ବହୁତ ବଡ଼ ପ୍ରିଚର, ଠିକ୍ ଅଛି, ଯାହା ତୁମେ କରୁଛ, ପୂଜାରୀ ହୁଅ, ପ୍ରିଚର ହୁଅ, ଯାହା ତୁମେ କର, କିନ୍ତୁ ମନେ ରଖ ଗୋଟିଏ ଜିନିଷ, ଏ ଗୋଟିଏ ଜିନିଷ ଭୁଲ କର, ଆଉ ସବୁ ପ୍ରତିକୂଳ ହେଇଗଲା, ପୁଣି ଭଜନ ପୁଣି ପ୍ରତିକୂଳ ଆସି ପହଞ୍ଚିଗଲା। କେଉଁଟା? ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ତାଙ୍କର ଚରଣ ରେଣୁ ରୂପର ଗୁଣାଥଙ୍କର ଆଚାର୍ଯ୍ୟମାନଙ୍କର ମୁଁ ଚରଣର ରେଣୁ ହେଇ, ତାଙ୍କଠୁ ଆଉ ଜଗତର କେହି ବଡ଼। ଯେତେବେଳେ ଜଣେ ଏତିକି ବିଚାର କରିବ, ଗୁରୁ ବୈଷ୍ଣବଙ୍କଠାରୁ ଏଇ ଜଗତର ଆଉ ବଡ଼ କେହି ନାହାନ୍ତି, ଯାହାର ଅଧୀନ ଭଗବାନ ହେଉଛନ୍ତି। ଆମେ କେତେବେଳେ ଶାସ୍ତ୍ରକୁ ବଡ଼ କରିଦେଉଛେ, ଆରେ ଶାସ୍ତ୍ର ତ ସ୍ୱୟଂ ବଡ଼। ଆମେ ଯେତେବେଳେ ଶାସ୍ତ୍ର ଷ୍ଟେଟମେଣ୍ଟକୁ ନେଇକି ଗୁରୁ ବୈଷ୍ଣବଙ୍କୁ ତୁଳନା କରିଦେଲେ, ତାହେଲେ ଆମର କ'ଣ କେଉଁ ଦୃଷ୍ଟି ଆସିଗଲା? ଆରେ ଭଗବାନ ଯାହାର ବସ ହେଲେ ତାଙ୍କ ପାଖରେ କମ୍ କ'ଣ ରହିଲା? ସେ କିଛି କହିନାହାନ୍ତି ମାନେ ତୁମେ ଶାସ୍ତ୍ରରୁ ପଢ଼ିଦେଲ ମାନେ ତାର ଅର୍ଥ ନୁହେଁ, ସେଟା ଜାଣନ୍ତିନି। ଭଗବାନ ବା ତାଙ୍କର ବସ ହେଇଯାଇଛନ୍ତି, ତାଙ୍କ ପାଖରେ କ'ଣ? ଆମେ ସବୁ ଜାଣିବାର ଲକ୍ଷ୍ୟ କ'ଣ? ଭଗବାନଙ୍କୁ ଭଲ ପାଇବା, ପ୍ରେମ। ଆଜି ପ୍ରେମ ପାଇଛି, ତାର ଆଉ ଏ ଜଗତର କ'ଣ ଜାଣିବାର ଆବଶ୍ୟକ ଅଛି? ଜ୍ଞାନର କ'ଣ ଆବଶ୍ୟକ ଅଛି? ଗୋପୀମାନେ କେତେଟା ଶ୍ଳୋକ କହିଛନ୍ତି? ଗୋପୀମାନେ କେବଳ ଗୋପୀ ଗୀତ ଗାଇଛନ୍ତି। ଉଦ୍ଧବ କେତେ କଥା ଜାଣିଛନ୍ତି? ଜଗତର ସବୁ ଜ୍ଞାନକୁ ଜାଣିଛନ୍ତି। ଭଗବାନଙ୍କର ଭଗବାନ ଯେଉଁଠି ଯିବାଟା ଦରକାର ଅଛି ଉଦ୍ଧବଙ୍କୁ ପଠାନ୍ତି। ମୋ କାମଟା କେବଳ ସଂସାର ଜଣେ କରିପାରିବେ, କିଏ? ଉଦ୍ଧବ ଆସି ଯାଇ ଚରଣ ଧୂଳି ମାଗିକି ଆସିଲେ ସେ ଶୁଦ୍ଧ ଭକତ ଚରଣରେ, ସେ ଅସାମହ ଚରଣରେ ଜୁସାମହ୍ୟତ ବୃନ୍ଦାବନ କିମ୍ବା ବିକଳମଲତା ଔଷଧୀ ନା ସେଇଆ କହିଲେ ଚରଣ କାମନା କରିକି ଆଇଲେ। ପାଇବା କ'ଣ ଶୁଦ୍ଧ ଭକ୍ତଙ୍କ ଚରଣ ଋଣ ପାଇବା କ'ଣ? ଆରେ କାମନା କରିବାଟା ବି ଗୋଟେ ସେଥିରେ ତ ବିଶ୍ୱାସ ଥିଲେ, ଡାଇଜେସନ ହଉନି ଗୋଟେ କୁହନି, ଆମେ ଯେମିତି ଖାଦ୍ୟ ଖାଇଦେଉଛେ ହଜମ ହଉନି, ଜଣକୁ ଭୋଜନ ମିଳୁନି ଆଉ ଜଣେ ଖାଇକି ହଜମ କରିପାରୁ, ବା କର୍ମୀ ଲୋକ କ'ଣ ତାଙ୍କୁ ଭୋଜନ ମିଳୁନି, ସେତେ ପରମାର୍ଥ ଜିନିଷ କି ଜାଣନ୍ତିନି, ଆମ କ'ଣ ଆମେ ଖାଇକି ହଜମ କରିପାରୁ, ଆମର ସେ ଅବସ୍ଥା। ଆମେ ଗୁରୁ ବୈଷ୍ଣବଙ୍କର ଶିକ୍ଷା ତାଙ୍କର ଆଦର୍ଶ ପଥରେ ଆମେ ଚାଲିପାରୁନି, ବଧ ହଜମ ଭଳିଆ ଏସବୁ ଅସୁବିଧା ରହୁଛି, ସେଥିପାଇଁ ହିଁ ଆମେ ବୁଝିପାରୁନି ଭଗବାନଙ୍କ ସୁଖଟା କ'ଣ। ସେଉ ଶିଖେଇବେ ସିଏ ସାଧୁଗୁରୁ ଆଚାର୍ଯ୍ୟଙ୍କର ଆଉ କିଛି କାମ ନାହିଁ ଜଗତରେ, ଯେ ଗୁରୁ ଶବ୍ଦ ରହିଛି, ଗୁରୁ ଶବ୍ଦ ଏଇଥିପାଇଁ ସେ ଗୁରୁ ଆଉ ଆମେ ଏଇଥିପାଇଁ ଲଘୁ। ଆମେ କାହିଁକି ଶିଷ୍ୟ ନା, ସର୍ବଦା ଆମେ ଆମକୁ ଶିଖିବାକୁ ପଡ଼ିବ କୃଷ୍ଣ ସୁଖଟା କ'ଣ, କାହିଁକି ଆମ ଭିତରେ କ'ଣ ରହିଛି ନିଜ ସୁଖ। ଆଚ୍ଛା ଆଉ ଗୁରୁଙ୍କର କାର୍ଯ୍ୟଟା କ'ଣ, କାହିଁକି ସେ ଗୁରୁ, ସେ କାହିଁକି ହେବି, ସେ କାହିଁକି ଜଗତର ଲୋକ ନୁହନ୍ତି, କାହିଁକି ସେ ଜଗତର ମେଟେରିଆଲ ପ୍ଲାଟଫର୍ମରେ ସେ ନାହାନ୍ତି ନା, ସେ କେବଳ ଗୋଟିଏ ଜିନିଷ ଜାଣିଛନ୍ତି, ଜଗତର ଆଉ କିଛି ଜିନିଷ ଜାଣନ୍ତିନି, ସେ ଜାଣନ୍ତି କେମିତି କୃଷ୍ଣଙ୍କୁ ସୁଖ ଦେବାକୁ ପଡ଼େ, ସେଇଟା ଜଗତର ନାହିଁ ବୋଲି ସେ ହେବି, ସେ ଏଇଟା ଏ ଜଗତର ନାହିଁ। କର୍ମୀର ଗୁରୁ ଅଛି, ଜ୍ଞାନୀର ଗୁରୁ ଅଛି, ଯୋଗୀର ଗୁରୁ ଅଛି, ଯେତେ ପ୍ରକାର ଇନଷ୍ଟିଚ୍ୟୁସନ୍ ସମସ୍ତଙ୍କର ଗୁରୁ, ଶିକ୍ଷାଳୟ ବିଦ୍ୟାଳୟରେ ଗୁରୁ ନାହାନ୍ତି, ଗ୍ୟାରେଜରେ ଗୁରୁ ନାହାନ୍ତି, ସମସ୍ତଙ୍କର ଗୁରୁ, ସମସ୍ତେ ସମସ୍ତଙ୍କ ଗୁରୁ ଶିଖିଛନ୍ତି, ଜଣଙ୍କ ସମସ୍ତଙ୍କ ସବୁଆଡ଼େ ଗୁରୁ ଅଛି, ସେମାନଙ୍କୁ ସେଠି ଗୁରୁ ଶବ୍ଦ ଲାଗିପାରିବ ନାହିଁ, ସେଠି ସେଟା ଗୁରୁ ନୁହେଁ, କେବଳ କ'ଣ କୁହାଯିବ ଅଫିସିଆଲ ଟିଚର ବୋଲି କୁହା ହେବ। କ'ଣ ହେଲା ଟିଚର ଶବ୍ଦଟା କ'ଣ, ଶିକ୍ଷକ ପ୍ରଭୁ ସବୁ ଦେଖ ଇଂଲିଶରେ କ'ଣ ଲେଖିଛନ୍ତି, ସ୍ପିରିଚୁଆଲ ମାଷ୍ଟର ଆଉ ଗୁରୁ, ଟିଚର ଶବ୍ଦ ଲାଗିବନି, ଟିଚର ମାନେ କ'ଣ ଶିକ୍ଷା ଦିଅନ୍ତି, ଆମର ଏ ଶବ୍ଦ ପ୍ରଭୁପାଦ ଚଏସ୍ କରିନାହାନ୍ତି, କେତେବେଳେ କେତେବେଳେ ପ୍ରଭୁପାଦ ଲେଖିଛନ୍ତି ସ୍ପିରିଚୁଆଲ ଟିଚର, ମାଷ୍ଟର ସବୁବେଳେ ଲେଖିଛନ୍ତି ପ୍ରଭୁପାଦ, କେଉଁଠି ଲେଖିଛି ମୁଁ ଯାହା ପଢ଼ିବାରୁ ଦେଖିଛି ସେତିକି ସବୁବେଳ ମାଷ୍ଟର ଆଉ ଗୁରୁ, ଗୁରୁ ଶବ୍ଦ ଏଇଥିପାଇଁ ଲାଗୁ ସବୁବେଳେ ଗରିଆନ, ଆଉ ଜଗତରେ ସବୁ ଲାଗିବ ଟିଚର, ସେ ଶିକ୍ଷା ଦେଉଛନ୍ତି, ଶିକ୍ଷା ମାନେ ସେ ଶିକ୍ଷା ପାଇଛନ୍ତି ସେଇଟା ଦେଇଦେଉଛନ୍ତି, ବାସ୍ ଇଏ ହେଉଛନ୍ତି ଗୁରୁ, ଯାହାଙ୍କ ପାଖରେ କେବେ ଆମେ ପହଞ୍ଚି ପାରିବା ନାହିଁ ସେଥିପାଇଁ ସେ ଗୁରୁ। ଗୁରୁ କାହିଁକି ଗୁରୁ, ଯାହାଙ୍କ ପାଖରେ କେବେ ଆମେ ପହଞ୍ଚି ପାରିବା ନାହିଁ, ଯଦି ଆମେ ଗୁରୁଙ୍କୁ ଜାଣିଦେଲେ ତାଙ୍କ ପାଖରେ ପହଞ୍ଚିଗଲେ ତାହେଲେ ଆମେ ତ ଗୁରୁ ହେଇଗଲେ, ସେ ହେବି କେମିତି ହେଲେ, ତା ତୁମେ ଯଦି ଜଣକୁ ଜାଣିପାରିଲ ତାହେଲେ ସେ ଗୁରୁ କେମିତି, ତୁମ ପାଖରେ ଗୁରୁ ହେଲେ କେମିତି, ତୁମେ ଯାହାଙ୍କୁ ଜାଣିଦେଇଛ ସେ ତୁମର ଶିଷ୍ୟ ହେଇଗଲେ, ତୁମେ ତ ଜଣକୁ ଜାଣିଦେଇପାରିଲ ସେ କ'ଣ ହେଲେ, ତୁମ ଶିଷ୍ୟ ହେଲେ ଆଉ ତୁମେ ଗୁରୁ କେମିତି ହେଲେ, ଆମେ ବର୍ତ୍ତମାନ କ'ଣ ହେଇଛେ, ବର୍ତ୍ତମାନ ସମସ୍ତେ ଏଇ ମିଥ୍ୟା ଗୁରୁ ଅଭିମାନରେ ଜୀବ ରହିଛି, ଶିଷ୍ୟ ନାମ ଖାଲି ଶିଷ୍ୟ ରହିଛି, ଗୁରୁବୋଧ ସମସ୍ତଙ୍କ ମୁଣ୍ଡରେ ଗୁରୁବୁଦ୍ଧି ଆଉ ଶିଷ୍ୟ କିଏ ହେଇଛି, ପହଞ୍ଚି ପାରିବାନି କେବେ ଗୁରୁଙ୍କ ପାଖରେ, ଆମେ ତ ପହଞ୍ଚି ଯାଉଛେ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ମାପି ଦେଉଛେ, ଯେ ତୁମେ ଯେଉଁଟା ମାପୁଛ ସେତେ ସେ ଜିନିଷଟା ସମସ୍ତେ ମାପିଦେବେ, କିନ୍ତୁ ଗୋଟିଏ ଜିନିଷ କେବେ ମାପି ପାରିବ ନାହିଁ, ତାଙ୍କ ହୃଦୟରେ କୃଷ୍ଣଙ୍କୁ ସୁଖ ଦେବା ପାଇଁ ଯେଉଁ ବ୍ୟାକୁଳତା, କୃଷ୍ଣଙ୍କୁ ଗୁରୁଙ୍କୁ କୃଷ୍ଣଙ୍କୁ ପ୍ରସନ୍ନତା କରିବା ପାଇଁ ଯେଉଁ ବ୍ୟାକୁଳତା, ସେଇଟା ତୁମେ କେବେ ଜାଣିପାରିବନି, ସେଟା ତୁମ ହୃଦୟରେ ଯେତେବେଳେ ଆସିବ ତାପରେ ତୁମେ ଜାଣିବ, ତାଙ୍କ କୃପାରୁ ନ ତା ପୂର୍ବରୁ ତୁମେ ଜାଣିପାରିବେ, ତୁମେ ଜ୍ଞାନ ଦ୍ୱାରା କାହାକୁ ଭାବନି ସେ ଗୋଟେ ବଡ଼ ଗୁରୁ ବୋଲି, ସେଥିପାଇଁ ତ ମାୟାବାଦୀ ବହୁତ ବଡ଼ ବଡ଼ ଜ୍ଞାନୀ ଲୋକ ଅଛନ୍ତି, ସେଥିରେ କିଛି ମତଲବ ନାହିଁ, ଆଉ ଜ୍ଞାନ ଦ୍ୱାରା ଆମେ କାହାକୁ ଚିହ୍ନି ପାରିବାନି, ସେଥିପାଇଁ ଐକାନ୍ତିକ ଯେଉଁ ଶରଣାଗତ ତାଙ୍କର ରହିଛି, କୃଷ୍ଣଙ୍କୁ ସୁଖ ଦେବାର ଯେଉଁ ବାସନା ରହିଛି, ସେଇଟା କେବଳ ଗୋଟେ ବଡ଼ ସମୟ, ସେଥିପାଇଁ ସେ ଗୁରୁ ହେବି ସେଟା କେବେ ଯିବ ପହଞ୍ଚି ପାରୁନି, କାହିଁ ପହଞ୍ଚି ପାରୁନି, ତାର ଇନ୍ଦ୍ରିୟମାନେ ସବୁବେଳେ ନିଜ ସୁଖ ଚାହୁଁଛନ୍ତି, ଆଉ କ'ଣ ପହଞ୍ଚି ପାରିଲ ତ, ତୁମେ କେବଳ ବାହାର କେବଳ ଜାଣୁଛ ହଁ ସେ ଏମିତି ଶାସ୍ତ୍ର ପଢ଼ିଛନ୍ତି, ଏଇଟା ଏହା କହୁଛନ୍ତି, ଏଇଠି ଏମିତି କରିଛନ୍ତି, ଏମିତିକା ଏ ଗୋଟେ କ'ଣ କୁହାଯିବ, ମାନେ ଆଉଟୱାର୍ଡ କନସିଡରେସନ, ବାହିକ ବାହ୍ୟର ଗୋଟେ ଭାବନା, ଆମେ ମନ ଆମ ବୁଦ୍ଧି ଯେମିତିକି ଆମେ ଗୋଟେ ମାପି ଚୁପିକି ଦେଖୁଛେ, ଗୋଟେ ମାପିବା କଥା ନା, ଆଉ ନା ପହଞ୍ଚି ପାରିବ ସୁଖ ଦେବା ପାଇଁ କାହାର କେମିତି ବ୍ୟାକୁଳ କେମିତି ଜାଣିବ, ଛୁଆଟା ଗୋଟେ ଛୁଆଟା ପୁଅଟା ସେ ବୁଝିପାରିବ ମା କେମିତି ବ୍ୟାକୁଳ ହଉଛି, କାହିଁ ସ୍କୁଲ ଫେରିଲାନି, କାହିଁ ଫେରିଲାନି, କ'ଣ ହେଲାନି, ସେ ବୁଝିପାରିବ କିଛି, ପ୍ରତି ମୁହୂର୍ତ୍ତରେ ସେ କେମିତି ଗୋଟେ ମାଆର ସ୍ନେହକୁ ତୁମେ ଦେଖ, ଆଉ ଭଗବାନଙ୍କ ସ୍ନେହ କଥା କାହିଁକି କହୁଛୁ, ସେଇଟା ତ ତୁମେ ଛାଡ଼। ଛୁଆଟା ସ୍କୁଲରୁ ଆସୁନି, ମା କଷ୍ଟଟା, ଛୁଆକୁ ଭୋକ ଲାଗିବନି, ସେଥିରେ ଛୁଆର ଯଦି କଷ୍ଟ ନାହିଁ କାହାର କଥା ଅଧିକା କଷ୍ଟ, ସେଟା ଛୁଆ ବୁଝିପାରିବେନି। ସ୍ନେହ ପ୍ରେମକୁ ମାପି ହୁଏ ନା, ଆଜି ମାପିଦେଲା ତ ସେ ଗୁରୁ ହେଇଗଲା, ସେଟା ମାପିପାରନ୍ତିନି, ତାର ମାପକାଠି କିଛି ନାହିଁ, ପ୍ରେମର ମାପକାଠି କିଛି ନାହିଁ, ତାକୁ ଆଉ ଜଣେ ପ୍ରେମିକ ହିଁ କେବଳ, ସେ ପ୍ରେମ ହିଁ ପ୍ରେମକୁ ମାପିବ, ଆଉ କିଛି ମାପିପାରିବନି, ଆଉ କିଛି ନାହିଁ। ସେଥିପାଇଁ ଏଇ କିଜନନ୍ଦ ମହାରାଜ ଯେମିତି ରାଜି ହେଇଛନ୍ତି, ବ୍ରଜବାସୀ ମାନେ ସମସ୍ତେ ରାଜି ହେଇଗଲେ, କାରଣ କୃଷ୍ଣ ସୁଖ, କୃଷ୍ଣ କହିଦେଲେ ଏଇଟା ହେଉଛି ମୋର ପ୍ରିୟ, ଆମ ଜୀବନର ଲକ୍ଷ୍ୟ ସେଇଟା ଦରକାର, କେମିତି ଗୁରୁଙ୍କର ବୈଷ୍ଣବଙ୍କର, ଏଇ ଏହା ହେଉଛି ଆମ ଜୀବନର ସବୁଠୁ ବଡ଼ ଟ୍ରେନିଂ। ଆମକୁ ଝାଡ଼ୁ ମାରିବାକୁ ପଡ଼ୁ, ଲୁଗା ସଫା କରିବାକୁ ପଡ଼ୁ, କ'ଣ ବାସନ ମାଜିବାକୁ ପଡ଼ୁ, କ'ଣ କରିବାକୁ ପଡ଼ୁ, ମୋତେ କୃଷ୍ଣଙ୍କୁ ସୁଖ ଦେବାକୁ ପଡ଼ିବ, କାରଣ ସବୁ ହେଉଛି କୃଷ୍ଣଙ୍କର, ସବୁ କୃଷ୍ଣଙ୍କର, ଆମେ ଯାହା କରୁ ସବୁ କୃଷ୍ଣଙ୍କ ସୁଖ ପାଇଁ, ଏଇଟା ଆମ ଲକ୍ଷ୍ୟ, ତାହେଲେ ଆମେ ପ୍ରେମ ପ୍ରାପ୍ତି ହେଇପାରିବା, ଆଉ ପ୍ରେମ ପ୍ରାପ୍ତି ହେଲେ ହିଁ କୃଷ୍ଣ ଆମର ବସ ହେବେ, ଆଉ ପ୍ରେମରେ ହିଁ ଭଜନ ହେବ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।